दशम स्कंद सत्चालीस अध्याय श्लोक बावन। हे नाथ हे रमानाथ, हे नाथ हे रमानाथ, ब्रजनाथार्तिनाशना ब्रजनाथार्तिनाशना मग्नमुद्धर गोविंद, मग्नमुद्धर गोविंद, गोकुलं बृजनार्णवात्, गोकुलं बृजनार्णवात्। हे नाथ हे रमानाथ, ब्रजनाथार्तिनाशना, मग्नमुद्धर गोविंद, गोकुलं बृजनार्णवात्। हे नाथ हे रमानाथ, ब्रजनाथार्तिनाशना, मग्नमुद्धर गोविंद, गोकुलं बृजनार्णवात्। हरे कृष्ण ବ୍ୟସ୍ତ ଭକ୍ତ ସଜନ ବନ୍ଧୁ ମାତୃବୃନ୍ଦ, ଆପଣମାନଙ୍କୁ ଆମେ ଆଜି ଆମର ଭାଗବତ କଥାକୁ ସ୍ୱାଗତ ଜଣାଉଛୁ। ଏଇ କଥା ଆମର ଚାଲିଛନ୍ତି ନନ୍ଦଗ୍ରାମରେ। ନନ୍ଦଗ୍ରାମରେ ଗୋଟିଏ ନିକୁଞ୍ଜ କୁଞ୍ଜରେ ଗୋପୀମାନେ ରାଧାରାଣୀଙ୍କ ସହିତ ଏକତ୍ର ହୋଇ ଉଦ୍ଧବଙ୍କ ସହିତ ଆଲୋଚନା, ଭଗବାନଙ୍କର ସନ୍ଦେଶ ଶ୍ରବଣ କରୁଛନ୍ତି। ଭଗବାନ ଅନେକ ପ୍ରକାର ସନ୍ଦେଶ ଦେଇଛନ୍ତି, ଆଉ ସନ୍ଦେଶ ହେଇ ବିମୁଚୟା ବୋଲି କୁହାଯାଇଥିଲା। ଅନେକ ପ୍ରକାର ସନ୍ଦେଶ ରହିଛି, ତେଣୁ ଗୋଟେ ପ୍ରକାର ସନ୍ଦେଶ ଭଗବାନ ଦେଲେ ତାକୁ ଶୁଣି ଏହିଭଳି ଭାବରେ ଗୋପୀମାନଙ୍କର ଦୁଃଖ ଦୂର ହେଲା ନାହିଁ। କ୍ରନ୍ଦନ କରିବା ପାଇଁ ଆରମ୍ଭ କଲେ, ହେ ନାଥ ହେ ରମାନାଥ, ଭଗବାନ ସମସ୍ତଙ୍କର ନାଥ, ସମସ୍ତଙ୍କର ପତି, ଜଗନ୍ନାଥ ଜଗତର ନାଥ, ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବ ତୁମେ, ଜଗନ୍ନାଥ ସିଏ ଜଗତର ନାଥ ନୁହଁ, ଖାଲି ହିନ୍ଦୁମାନଙ୍କର ନାଥ। ଆମେ ପ୍ରଭୁପାଦ ମହାରାଜ ଯେତେବେଳେ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ, ସେତେବେଳକୁ ସେମାନେ କହୁଥିଲେ କୃଷ୍ଣ କହିଲେ ହିନ୍ଦୁମାନଙ୍କର ଭଗବାନ, ଲେଖା ହେଇଛି କୃଷ୍ଣ ଶବ୍ଦରେ ଡିକ୍ସନାରୀରେ ଲେଖା ହେଇଛି ହିନ୍ଦୁ ଗଡ଼, କୃଷ୍ଣ ହେଉଛନ୍ତି ହିନ୍ଦୁ ଗଡ଼। ଭଗବାନ କହିଲେ କ'ଣ ଖାଲି ମନୁଷ୍ୟ ନୁହଁ, ହିନ୍ଦୁ କ'ଣ, ମୁସଲମାନ କ'ଣ, ଖ୍ରୀଷ୍ଟିଆନ କ'ଣ, ଯେତେ ଯାହା ଅଛନ୍ତି, ଯେତେ ଧର୍ମୀ ଅଛନ୍ତି, ଏବଂ ଖାଲି ମନୁଷ୍ୟ ନୁହନ୍ତି, ମନୁଷ୍ୟ ମାତ୍ର 4 ଲକ୍ଷ, ଆହୁରି 80 ଲକ୍ଷ ଜୀବ ଅଛନ୍ତି, ପଶୁ ପକ୍ଷୀ କୀଟପତଙ୍ଗ ଇତ୍ୟାଦି, ସମସ୍ତଙ୍କର ମୁଁ ହେଉଛି ନାଥ। କ'ଣ ଯେତେ ସର୍ବଜୀବନୀଷୁ କୌନ୍ତେୟ ମୂର୍ତ୍ତୟ ସମ୍ଭବନ୍ତି ଯାହା ତାସାଂ ବ୍ରହ୍ମ ମହତ୍ ଯୋନୀ ଅହଂ ବିଜପଦ ପିତା, କିଏ କହିପାରିବ ଏ କଥା, ମୁଁ ସମସ୍ତଙ୍କର ପିତା, କିଏ କହିପାରିବେ, କେବଳ ଭଗବାନ ହିଁ କହିବେ, ଆଉ କେହି କହିପାରିବେ ନାହିଁ। ପଶୁ ପକ୍ଷୀ କୀଟ ପତଙ୍ଗ ଇତ୍ୟାଦି ଯେତେ ଅଛନ୍ତି, ଯେତେ ଜୀବ, ଅନେକ ପ୍ରକାର ଅଦ୍ଭୁତ ଅଦ୍ଭୁତ ଜୀବ ସବୁ ରହିଛନ୍ତି। ବୈଜ୍ଞାନିକମାନେ କୁହନ୍ତି ଆଗରୁ ଥିଲେ ଗୋଟେ ଜୀବ ଡାଇନୋସର, ଥିଲେ ଲୋପ ପାଇଗଲେ, ନହେଲେ ଆଜିକାଲି କେହି ମନୁଷ୍ୟ ରହିନଥାନ୍ତେ, ଏଭଳି ସବୁ ଥିଲେ। କିନ୍ତୁ ଏଇଟା ହେଉଛି ପ୍ରଭୁପାଦ ମହାରାଜ କହନ୍ତି ଏମିତି କିଛି ନାହିଁ, ଆମର ଶାସ୍ତ୍ରରେ ସେମିତି କିଛି ଉଦାହରଣ ନାହିଁ। ଶାସ୍ତ୍ରରେ ରହିଛି ତିମିଙ୍ଗଳ ରହିଛି, ତିମିଙ୍ଗଳ କହିଲେ ତିମିଙ୍ଗମାନଙ୍କୁ ମଧ୍ୟ ଗିଳି ଦେବ, ଏତେ ବିରାଟ ଶରୀର ରହିଛି ତାଙ୍କର। ଆଉ ଗୋଟେ ଗୋଟେ ପକ୍ଷୀ ରହିଛନ୍ତି ଯେଉଁମାନେ ଗୋଟିଏ ପ୍ଲାନେଟ୍ରୁ ଆଉ ଗୋଟେ ପ୍ଲାନେଟ୍କୁ ଯିବେ ସେମାନେ, ଏବଂ ତାଙ୍କର ବ୍ରେକଫାଷ୍ଟ ହେଉଛି ଗୋଟେ ଗୋଟେ ହାତୀକୁ ନେବେ, ସେ ବ୍ରେକଫାଷ୍ଟ କରିବେ। ଏଇଭଳି ଭାବରେ ସବୁ ଜୀବ ଅଛନ୍ତି, କେତେ ଜଣ କହନ୍ତି ସେ ଯେଉଁ ରହିଥିଲା ସେଇଟା ଏକ୍ସଟେଣ୍ଡ ହୋଇଗଲା, ନା କୌଣସି ଜୀବ ନଷ୍ଟ ହୋଇନାହିଁ, ଏ ଜଗତରେ ନଥିଲା, ଆଉ କେଉଁ ଜଗତରେ ଥିବେ, ଅନେକ ପ୍ରକାର ଜୀବ ଜଗତ ରହିଛନ୍ତି, 84 ଲକ୍ଷ ପ୍ରକାର ଜୀବ ପଦ୍ମପୁରାଣର ବଚନ କେବେ ଭୁଲ ହେବ ନାହିଁ। ଚଢ଼ାଅଶୀ ଲକ୍ଷ ପ୍ରକାର ଜଳଜା ନବଲକ୍ଷାଣି ସ୍ଥାବରା ବିଶଲକ୍ଷ ଦ୍ୱୀପ କୃମେୟ ରୁଦ୍ର ସଂଖ୍ୟକ ଦକ୍ଷିଣା ଦଶଲକ୍ଷାଣୀ ତିଶଲକ୍ଷାଣୀ ପ୍ରସବ ଏଇଭଳି ଭାବରେ ଅଶୀ ଲକ୍ଷ ଜନ୍ମ ପରେ ମନୁଷ୍ୟ ଜନ୍ମ ଜଣେ ପ୍ରାପ୍ତ ହେଉଛି 4 ଲକ୍ଷ ଚତୁର୍ଲକ୍ଷାଣୀ ମାନବା। ଏ ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ଏମାନେ ସମସ୍ତେ ସବୁବେଳେ ପାଇଁ ରହିଛନ୍ତି। ଏ ନୁହଁ ଖାଲି ମାଙ୍କଡ଼ରୁ ମନୁଷ୍ୟ ସୃଷ୍ଟି ହୋଇଗଲା, ମନୁଷ୍ୟ ପରେ ଆଉ କେହି ନାହାନ୍ତି କିଛି ସୃଷ୍ଟି ବିବର୍ତ୍ତନବାଦ। ତେଣୁ ଇଏ ଯେଉଁ 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କର ସେ ନାଥ, ସମସ୍ତଙ୍କର ସିଏ ତାଙ୍କୁ ପାଳନ କରୁଛନ୍ତି, ସମସ୍ତଙ୍କର ଏକ ବହୁନାମ ଯେଉଁ ବିଧାତି କାମାନ ଯାହାର ଯାହାର ଆବଶ୍ୟକତା। ଗୋଟେ ହାତୀର ଦିନକୁ ଗୋଟିଏ ଥର 40 କେଜି ଖାଇବ ଖାଦ୍ୟ, ଏବଂ ଗୋଟିଏ ପିମ୍ପୁଡ଼ି ଗୋଟିଏ ବ୍ରେନ୍ ଖାଇବ, ହଁ ସବୁ ବ୍ୟବସ୍ଥା କରିଛନ୍ତି ଭଗବାନ। ସମସ୍ତଙ୍କର ଏକ ବହୁନାମ ଯେଉଁ ବିଧାତି କାମାନ ସେ ଏକ, କିନ୍ତୁ ସମସ୍ତଙ୍କର ଆବଶ୍ୟକତାକୁ ସେ ପୂରଣ କରନ୍ତି ନାଥ, ସେ ଜଗନ୍ନାଥ ସମସ୍ତଙ୍କର ଆବଶ୍ୟକତା ସେ ପୂରଣ କରନ୍ତି। ତେଣୁ ନାଥ ଜଗତର ନାଥ ସବୁ ସମସ୍ତଙ୍କର ନାଥ ସିଏ, ଜଗନ୍ନାଥ ସ୍ୱାମୀ ନୟନ ପତାକାମୀ ଭବ ତୁମେ, ସମସ୍ତଙ୍କର ନାଥ ସିଏ ସମସ୍ତଙ୍କର ପତି। ଯେତେବେଳେ ସୁଖଦେବ ଗୋସ୍ୱାମୀ ମନେ ପଡ଼ିଗଲା ତାଙ୍କର ଯେ ଭଗବାନଙ୍କର କଥା କହୁଛନ୍ତି କିନ୍ତୁ ଭଗବାନଙ୍କର ମଙ୍ଗଳାଚରଣ କରିନାହାନ୍ତି, ତେଣୁ ଦ୍ୱିତୀୟ ସ୍କନ୍ଧ ଚତୁର୍ଥ ଅଧ୍ୟାୟରେ 12-24 ଏ 13 ଶ୍ଳୋକରେ ମଙ୍ଗଳାଚରଣ କଲେ। ତା ଦେହରେ ଗୋଟିଏ ଶ୍ଳୋକ ହେଉଛି ଏହିଭଳି ଭାବରେ ଶ୍ରିୟପତି ଯଜ୍ଞପତି ପ୍ରଜାପତି ଧିଆପତି ଲୋକପତି ଧରାପତି ପତି ଲତିଷ୍ଠାନ୍ଧକ ପ୍ରଶ୍ନି ସାତତାଂ ପ୍ରସିଦତାଂ ମେ ଭଗବାନ ସତାଂ ପତି। ସମସ୍ତଙ୍କର ସେ ନାଥ, ଲକ୍ଷ୍ମୀଙ୍କର ମଧ୍ୟ ସେ ନାଥ, ଲକ୍ଷ୍ମୀଙ୍କର ପତି ଶ୍ରିୟପତି ସ୍ୱାମୀ ସେ ଜଗନ୍ନାଥ ସ୍ୱାମୀ ଶ୍ରିୟପତି, ତାପରେ ସମସ୍ତଙ୍କର ସେ ପତି, ସମସ୍ତଙ୍କର ନାଥ, ଲକ୍ଷ୍ମୀଙ୍କର ମଧ୍ୟ ସେ ନାଥ ଶ୍ରୀପତି ଜଗ ଶ୍ରୀପତି 2-4 ଏସବୁ ଶ୍ରୀପତି ଲୋକପତି ଲୋକ ସବୁ ପୃଥିବୀଠୁ ଆରମ୍ଭ କରି ଯେତେ ଲୋକ ଅଛନ୍ତି ଅନନ୍ତ ବୈକୁଣ୍ଠ ଲୋକ ପର୍ଯ୍ୟନ୍ତ ସବୁକିଛିର ଲୋକର ସେ ହେଉଛନ୍ତି ପତି, ସବୁକିଛି ତାଙ୍କଠାରୁ ଆସୁଛନ୍ତି ଜନ୍ମାଦି ଅଶ୍ୟ ଦତ। ତେଣୁ ଶ୍ରୀପତି ଯଜ୍ଞପତି ଯଜ୍ଞର ସେ ହେଉଛନ୍ତି ପତି, ଯଜ୍ଞର ସେ ହେଉଛନ୍ତି ମାଲିକ, ଶ୍ରୀପତି ଯଜ୍ଞପତି ପ୍ରଜାପତି ଏତେ ପ୍ରଜା ଅଛନ୍ତି 84 ଲକ୍ଷ ପ୍ରକାର ଜୀବ ଅଛନ୍ତି ସମସ୍ତଙ୍କର ପ୍ରଜା, ସମସ୍ତଙ୍କର ସେ ହେଉଛନ୍ତି ପତି ପ୍ରଜାପତି। ଶ୍ରୀପତି ଯଜ୍ଞପତି ପ୍ରଜାପତି ଧିଆପତି ଧି ବୁଦ୍ଧି ବୁଦ୍ଧିର ସେ ହେଉଛନ୍ତି ମାଲିକ, ସେ ବୁଦ୍ଧି ଦେଇଛନ୍ତି। ମାତା ସ୍ମୃତି ଜ୍ଞାନ ଅପହନମ ଚ ଭଗବାନଙ୍କଠାରୁ ଆସୁଛି ସ୍ମୃତି ଜ୍ଞାନ ଏବଂ ବିସ୍ମୃତି। ଶ୍ରୀପତି ଯଜ୍ଞପତି ଲୋକପତି ଧିଆପତି ଲୋକପତି ଧାରାପତି, ଧାରା କହିଲେ ଇଏ ଯେଉଁ ରହିଛି ପୃଥିବୀ ତାହାର ମଧ୍ୟ ସେ ପତି ଲୋକପତି ଧରାପତି ପତିର ଗତିଶ୍ଚାନ୍ଧକ ବୃଷ୍ଣି ସାତ୍ୱତା ଅନ୍ଧକ ବୃଷ୍ଣି ସାତ୍ୱତା ଇତ୍ୟାଦି ଯେତେ ବଂଶ ସବୁ ରହିଛନ୍ତି ଯଦୁ ବଂଶରେ ସବୁ ଆସିଛନ୍ତି ସମସ୍ତଙ୍କର ସେ ହେଉଛନ୍ତି ପତି, ସମସ୍ତଙ୍କର ଗତି। ତେଣୁ ସେଇ ଭଗବାନ ସମସ୍ତଙ୍କର ପତି ପ୍ରସିଦତା ମୋ ଉପରେ ସେ ପ୍ରସନ୍ନ ହୁଅନ୍ତୁ ମେ ଭଗବାନ ସତାଂ ପତି ସମସ୍ତଙ୍କର ସେ ପତି। ସତାଂ କହିଲେ ଭକ୍ତଙ୍କର ଭଗବାନ ହେଉଛନ୍ତି ସତ୍, ତାଙ୍କର ଯିଏ ଆଶ୍ରୟ ନେଇଛନ୍ତି ସେମାନେ ହେଉଛନ୍ତି ସତାଂ, ତାଙ୍କର ପତି ମୋର ମଧ୍ୟ ସେ ପତି ପ୍ରଭୁ, ସେ ମୋ ଉପରେ ପ୍ରସନ୍ନ ହୁଅନ୍ତୁ। ତେଣୁ ସେ ସମସ୍ତଙ୍କର ନାଥ, ଏ ନାଥ ରମାନାଥ ଲକ୍ଷ୍ମୀଦେବୀ ଯିଏ ଯାହାଙ୍କୁ ବ୍ରହ୍ମା ଶିବ ଆଦି ଚାହୁଁଛନ୍ତି ତାଙ୍କର କୃପା କଟାକ୍ଷ ପ୍ରାପ୍ତ ହେବା ପାଇଁ ଲକ୍ଷ୍ମୀଦେବୀ, କିନ୍ତୁ ଲକ୍ଷ୍ମୀଦେବୀ ତାଙ୍କୁ ଲକ୍ଷ୍ୟ କରୁନାହାନ୍ତି ତାଙ୍କୁ ଚାହୁଁନାହାନ୍ତି, ଏବଂ ଭଗବାନଙ୍କ ଶରଣରେ ଯାଇଛନ୍ତି ଭଗବାନ ଯିଏକି ତାଙ୍କୁ ଚାହାନ୍ତି ନାହିଁ। ଏକଥା ବହୁତ ଥର ଆଲୋଚନା କରିଛେ, ନ କାଙ୍କ୍ଷା ହିଁ ମା, ଲକ୍ଷ୍ମୀଦେବୀ ନିଜେ କହୁଛନ୍ତି ମୋତେ ନ ଚାହିଁଲେ ମଧ୍ୟ ସିଏ ମୋର ପତି, ମୁଁ ତାଙ୍କୁ ବରଣ କଲି। ଏଇଭଳି ଭାବେ ରମାପତି ସେ ହେ ନାଥ ହେ ରମାନାଥ, ରମା ହେଉଛନ୍ତି ଲକ୍ଷ୍ମୀଦେବୀ, ରମା ଲକ୍ଷ୍ମୀଦେବୀଙ୍କର ସେ ହେଉଛନ୍ତି ପ୍ରଭୁ, ଲକ୍ଷ୍ମୀଦେବୀଙ୍କର ନାଥ ଜଗନ୍ନାଥ, ସେ ଜଗନ୍ନାଥଙ୍କ ଦୁଇପଟେ ରହିଛନ୍ତି ଲକ୍ଷ୍ମୀ ଏବଂ ସରସ୍ୱତୀ, ଲକ୍ଷ୍ମୀ ହେଉଛନ୍ତି ଭଗବାନଙ୍କର ଐଶ୍ୱର୍ଯ୍ୟ ଶକ୍ତି, ଆଉ ସରସ୍ୱତୀ ହେଉଛନ୍ତି ଭଗବାନଙ୍କ ବାକ୍ ଶକ୍ତି। ବାଗିସାଦନେ ଲକ୍ଷ୍ମୀ ଯଶ୍ୟସି ଯଶ୍ୟସ୍ତେ ହୃଦୟ ସମ୍ବି ତୃସିଂହଂ ଭଜେ। ଶ୍ରୀ ସ୍ୱାମୀ ତାଙ୍କର ମଙ୍ଗଳାଚରଣରେ ଏହିଭଳି ଭାବରେ ଭଗବାନଙ୍କୁ ପ୍ରଣାମ କରିଛନ୍ତି, ଭଜନ କରିଛନ୍ତି। ବାଗିସା ଯଶ୍ୟ ବଦନେ, ଭଗବାନଙ୍କର ଜୁହା ହେଉଛି ବାଗିସା, ଲକ୍ଷ୍ମୀ ସରସ୍ୱତୀ ଦେବୀ ଧ୍ୟାନର ଅସରନ୍ତ ଭଣ୍ଡାର ରହିଛି, ଅସରନ୍ତି ଭଣ୍ଡାର, ଶେଷ ହେବ ନାହିଁ ଜ୍ଞାନ। ବାଗିସା ଯଶ୍ୟବଦନ ଲକ୍ଷ୍ମୀ ଯଶ୍ୟ ବକ୍ଷସୀ, ବକ୍ଷୀ ଲକ୍ଷ୍ମୀ ଦେବୀ ଯାହାଙ୍କର ବକ୍ଷରେ ରହିଛନ୍ତି। ଯଶ୍ୟାସ୍ତେ ହୃଦୟ ସମ୍ବିତ, ଭଗବାନ ହୃଦୟରେ ଯେଉଁ ରହିଛି ସମ୍ବିତ, ସନ୍ଧିନୀ ସମ୍ବିତ ଏବଂ ସନ୍ଧିନୀ, ସନ୍ଧିନୀ ସମ୍ବିତ ଲାହାଦିନୀ, ଏହି ତିନୋଟି ଶକ୍ତି ରହିଛି ଭଗବାନଙ୍କର। ସମ୍ବିତ ହେଉଛି ଜ୍ଞାନ ଶକ୍ତି, ତେଣୁ ଇଏ ସେଇ ଭଗବାନ ତଂ ନୃସିଂହଂ ଅହଂ ଭଜେ। ନୃସିଂହଦେବଙ୍କ କୃପାରୁ ଶ୍ରୀଧର ସ୍ୱାମୀ ଏ ଅରିଜିନାଲ ରଚନା କଲେ, ଭାଗବତଙ୍କ ଶ୍ଳୋକ ଭାଗବତଙ୍କ ଟୀକା ସେ ପ୍ରଦାନ କଲେ, ଏବଂ ମହାପ୍ରଭୁ କହିଲେ ଶ୍ରୀଧର ସ୍ୱାମୀ ହେଉଛନ୍ତି ମୂଳ ଟୀକାକାର। ଶ୍ରୀଧର ସ୍ୱାମୀ ତାଙ୍କୁ ଯିଏ ନ ମାନିବ ସେ ବେଶ୍ୟା, ସ୍ୱାମୀ ନ ମାନିଲେ ବେଶ୍ୟା କରି ଗଣି, ଏସବୁ କଥା ରହିଛି। ତେଣୁ ରମାନାଥ ସିଏ ଲକ୍ଷ୍ମୀଙ୍କର ନାଥ, ବ୍ରଜନାଥାଟି ନାସନ ସମସ୍ତ ବ୍ରଜଙ୍କର ବ୍ରଜର ମଧ୍ୟ ନାଥ ସିଏ, ବ୍ରଜରେ ଭଗବାନଙ୍କ ଲୀଳା ହୋଇଥିଲା, ଭଗବାନ ଆବିର୍ଭାବ ହେଲେ ମଥୁରାରେ, କିନ୍ତୁ ସାଙ୍ଗେ ସାଙ୍ଗେ ପଳେଇ ଆସିଲେ ବ୍ରଜକୁ, ବ୍ରଜରେ ଲୀଳା କଲେ 11 ବର୍ଷ କାଳ ପାଖାପାଖି। ଏକାଦଶ ସମାସ୍ତତ୍ର ବୁଢ଼ାର୍ଚ୍ଚି ସବଳ ବସେତ୍, ସୁଖଦେବ ଗୋସ୍ୱାମୀଙ୍କୁ ପ୍ରଶ୍ନ ପଚାରିଥିଲେ ପରୀକ୍ଷିତ ମହାରାଜ ଦଶମ ସ୍କନ୍ଧରେ, କେତେ ବର୍ଷ ସେ ଲୀଳା କରିଥିଲେ ବୃନ୍ଦାବନରେ, ତାର ଉତ୍ତରରେ ସୁଖଦେବ ଗୋସ୍ୱାମୀ କହିଥିଲେ ଏକାଦଶ ସମାସ୍ତତ୍ର 11 ବର୍ଷ ସେ ଲୀଳା କରି ଗୁଢ଼ାର୍ଚ୍ଚି ସବଳ ବସେତ୍, ଗୁଢ଼ାର୍ଚ୍ଚି ଅର୍ଚି ଯେମିତି ଅଗ୍ନି, ଅଗ୍ନିକୁ ଘୋଡ଼େଇକି ରଖିଲେ ଅଗ୍ନିଟା ଜଣାପଡ଼ିବ ନାହିଁ, ସେହିଭଳି ଭାବରେ ଗୁଢ଼ାର୍ଚ୍ଚି ସେ ଭଗବାନ, ସେ ସବୁ ତେଜ ତାଙ୍କର ରହିଛି। ତେଜସ୍ ତେଜସ୍ୱୀ ନାମହମ୍, ତେଜସ୍ୱୀ ମାନଙ୍କର ହେଉଛି ତେଜ, ତେଣୁ ସିଏ ଗୁଢ଼ାର୍ଚ୍ଚି ଗୁଢ଼ ରୂପରେ ରହିଥିଲେ, କେହି ଜାଣନ୍ତି ନାହିଁ, ଯଦିଓ ସେ ଭଗବତା ତାଙ୍କର ପ୍ରଦର୍ଶନ କରିଛନ୍ତି, କିନ୍ତୁ ତଥାପି ବ୍ରଜବାସୀମାନେ ତାଙ୍କୁ ଭଗବାନ ବୋଲି କେବେ ଡାକନ୍ତି ନାହିଁ, ଦୁଃଖ ପଡ଼ିଲେ ଡାକନ୍ତି, ଦୁଃଖ ଚାଲିଗଲା ପରେ ଆଉ ଏ ଚୋର କୁଆଡ଼େ ଗଲା, ସିଏ ଲବଣ ଚୋର କୁଆଡ଼େ ଗଲା, ଏଇଭଳି ଭାବରେ ଏଇ ଯେଉଁ ମାଧୁର୍ଯ୍ୟ ବୃନ୍ଦାବନ ରହୁଛି ମାଧୁର୍ଯ୍ୟ, ଐଶ୍ୱର୍ଯ୍ୟଟା ହେଉଛି ମଥୁରା ଏବଂ ଦ୍ୱାରକାରେ ରହିଛି, ତେଣୁ ଭଗବାନ କୁହାଯାଏ ଭଗବାନ ହେଉଛନ୍ତି ଦ୍ୱାରକାରେ ପୂର୍ଣ୍ଣ, ମଥୁରାରେ ସେ ହେଉଛନ୍ତି ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ, ପୂର୍ଣ୍ଣତମ ମାଧୁର୍ଯ୍ୟ ଐଶ୍ୱର୍ଯ୍ୟ ସେଠି ଛପିକି ରହିଥାଏ, ସେଠି ମାଧୁର୍ଯ୍ୟ ପ୍ରକାଶ ପାଇଥାଏ। ଭଗବତ ଗୀତ 7ମ ଅଧ୍ୟାୟରେ ଭଗବାନଙ୍କର ଯେଉଁ କହିଛନ୍ତି ମୟାଶକ୍ତ ମନାପାର୍ଥ ଯୋଗଂ ଯୁଞ୍ଜନ ମଦାଶ୍ରୟ, ଏହି ଶ୍ଳୋକର ଭାଷ୍ୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଯେଉଁମାନେ ଆସକ୍ତି ସ୍ତରକୁ ଗଲେଣି, ଆସକ୍ତି ସ୍ତର ଭଗବାନ ପ୍ରତି ଆସକ୍ତି ଆସୁନାହିଁ, ଆମର 10 ନମ୍ବର ଅପରାଧ ହେଉଛି ସେଇଟା, ଭଗବାନ ନାମରେ 10ମ ନମ୍ବର ଅପରାଧ ହେଉଛି, ଭଗବାନଙ୍କ ନାମ ସମ୍ବନ୍ଧରେ ଏତେ ଶିକ୍ଷା ଲାଭ କରିବା ପରେ ମଧ୍ୟ ଭୌତିକ ଆସକ୍ତି ପୂର୍ବବତ୍ ବଜାୟ ରଖିବା, ଏଇଠି 10ମ ନମ୍ବର ଅପରାଧ, ଭଗବାନ ପ୍ରତି ଆସକ୍ତି ନ ଆସିବା ପର୍ଯ୍ୟନ୍ତ ଏ ଭୌତିକ ଆସକ୍ତି ଯିବ ନାହିଁ। ପ୍ରସଙ୍ଗମ ମାଧରଂ ପାସମ ଆତ୍ମନଃ କବୈ ବୁଧୁ ସ୍ୱୟମ ସାଧୁସୃତ ମୁଖ ଦ୍ୱାର ମୁଖ୍ୟ ଦ୍ୱାରମ ଅପାବୃତମ, କପିଳଦେବ କହିଲେ, କପିଳଦେବ ମା ଦେବୌତୀଙ୍କୁ କହୁଛନ୍ତି, ଏ ଯେଉଁ ଆସକ୍ତି ରହିଛି ଗୋଟେ ଏଭଳି ଅଜରଂ ପାସ, ଇଏ ଗୋଟେ ବନ୍ଧନ, ଅଜରଂ ସିଏ ବୃଦ୍ଧ ହେବ ନାହିଁ, ଆମର ଶରୀର ବୃଦ୍ଧ ହେଇଯିବ, କିନ୍ତୁ ପ୍ରସଙ୍ଗ ଗୋଟେ ଆସକ୍ତି ଗୋଟେ ଏଭଳି ବନ୍ଧନ, ସିଏ କେବେ ହେଲେ ବୃଦ୍ଧ ହେବ ନାହିଁ, ସେ ସବୁବେଳେ ଯୁବକ ହେଇକି ରହିଥିବ। ପ୍ରସଙ୍ଗମ ଅଜରଂ ପାସ ଆତ୍ମନ କବୈ ବୁଧୁ, ଯେଉଁମାନେ ଆତ୍ମା ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇଛନ୍ତି ସେମାନେ ଏଇଟା ଜାଣିଛନ୍ତି, ଅନ୍ୟମାନେ ଜାଣିପାରିବେ ନାହିଁ। ଆତ୍ମନ କବୈ ବୁଧୁ ସଏବ ସାଧୁ ସୁକୃତ, ସେଇ ଆସକ୍ତିକୁ ଯଦି ଆମେ ସାଧୁ ପାଖରେ ଲଗେଇଦେବା, ଗୌରମନ ପ୍ରଭୁ ପାଖରେ ଲଗେଇଦେବା, ତାହେଲେ ମୁଖ୍ୟ ଦ୍ୱାର ମପାବୃତ, ମୁଖ୍ୟ ଦ୍ୱାର ଖୋଲିଯିବ। ଅନ୍ୟପକ୍ଷରେ ସାଧୁ ପାଖରେ ରହିଲା ମାନେ ଆମର ସ୍ୱର୍ଗ କ'ଣ ନରକ ଦ୍ୱାର ଖୋଲିଯିବ ଆମ ପାଇଁ ତ୍ରିବିଧଂ ନରକ ସ୍ୟେଦଂ ଦ୍ୱାରଂ ନାଶନ ଆତ୍ମନ କାମ କ୍ରୋଧ ତଥା ଲୋଭ ତସ୍ମାତ୍ ଏତେ ତ୍ରୟଂ ତ୍ୟଜେତ୍ ନରକକୁ ଦ୍ୱାର ରହିଛି ସ୍ୱର୍ଗକୁ ଦ୍ୱାର ରହିଛି ସବୁଠିକି ଦ୍ୱାର ରହିଛି ଭଗବାନ ବ୍ୟବସ୍ଥା କରିଦେଇଛନ୍ତି ମୁକ୍ତିର ଦ୍ୱାର କରିଦେଇଛନ୍ତି ଯଦି ସାଧୁଙ୍କ ପ୍ରତି ସାଧୁ କିଏ ସାଧୁ କିଏ କେମିତି ଜାଣିବା ମା କହୁଛନ୍ତି ଚିନ୍ତା କରୁଛନ୍ତି କହିନାହାନ୍ତି ଚିନ୍ତା କରୁଛନ୍ତି ଭଗବାନ ଜାଣିଗଲେ କହିଲେ ସାଧୁ ହେଉଛନ୍ତି ସିଏ ପୁରା ତିତିକ୍ଷବ କାରୁଣିକ ସୁହୃଦଂ ସର୍ବଦେହିନା ଅଜାଧୁ ଶତ୍ରବ ସାଧା ଅଜାଧୁ ଶତ୍ରବ ଶାନ୍ତା ସାଧବ ସାଧୁଭୂଷଣ ଇଏ ହେଉଛି ସାଧୁର ଲକ୍ଷଣ ଇଏ ହେଉଛି ଗୌଣ ଲକ୍ଷଣ ମୁଖ୍ୟ ଲକ୍ଷଣ ମୁଖ୍ୟ ଲକ୍ଷଣ ଅଲଗା ରହିଛି ଗୌଣ ଲକ୍ଷଣ ହେଉଛି ଏଇଟା ସବୁକିଛି ସେ ଚହିବେ ତିତିକ୍ଷତ ତିତିକ୍ଷବ ସବୁକିଛି ସହିବ ଭଗବତ ଗୀତାରେ ଭଗବାନ ମଧ୍ୟ କହିଲେ ତାଙ୍କ ତିତିକ୍ଷସ ଭାରତ ଆମର ଶରୀର ଏଭଳି ତିଆରି ହୋଇଛି ଯେ ଏଥିରେ ସୁଖ ଦୁଃଖ ସବୁ ରହିବ ଶୀତ ଉଷ୍ଣ ସୁଖ ଦୁଃଖ ସବୁ ରହିବ ତାଙ୍କ ତିତିକ୍ଷ ତାକୁ ସେଇଟାକୁ ଶିକ୍ଷା ସହିବା ପାଇଁ ଚେଷ୍ଟା କର ତେଣୁ ଇଏ ହେଉଛି ସାଧୁର ପ୍ରଥମ ଲକ୍ଷଣ ହେଉଛି ଏଇଟା ତିତିକ୍ଷବ ଏବଂ ଜଣେ ତା ପ୍ରତି ଦ୍ରୋହ କରୁଛି ଜଣେ ତା ପ୍ରତି ତା ବିରୁଦ୍ଧରେ ଲାଗିଛି ଚକ୍ରାନ୍ତ କରୁଛି କେମିତି ତାକୁ ତଳି ଚଳାନ୍ତ କରିଦେବ କେମିତି ତାକୁ ହତ୍ୟା କରିବ କେମିତି କ'ଣ କରିବ ସବୁ କିନ୍ତୁ ସେ ଜାଣିକରି ମଧ୍ୟ ତାଙ୍କ ବିରୁଦ୍ଧରେ କିଛି କହିବେ ନାହିଁ ଦେଖନ୍ତୁ ଦ୍ରୋଣାଚାର୍ଯ୍ୟ ଦ୍ରୋଣାଚାର୍ଯ୍ୟ ବନ୍ଧୁ ଥିଲେ ତାଙ୍କର ବନ୍ଧୁ ଥିଲେ ଦ୍ରୁପଦ ରାଜ ଦ୍ରୁପଦ ରାଜ ଥିଲେ ତାଙ୍କର ବନ୍ଧୁ କୌଣସି ଘଟଣାରୁ ଶତ୍ରୁତା ଆସିଗଲା ଆମେ ସେଇଟାକୁ ବର୍ଣ୍ଣନା କରିବା ନାହିଁ କାରଣ ଆମର ଲିଙ୍କ ବଢ଼ିକା ଯାଉଛି ପଳେଇ ଯାଉଛି ମୂଳ ଇଏରୁ ଲିଙ୍କ ବହୁତ ଦୂରକୁ ପଳେଇଗଲାଣି ତେଣୁ ଆଉ ତାକୁ ବଢ଼େଇବା ନାହିଁ ସେ ବଢ଼ିଯିବ ପୁଣି ତେଣୁ ଯାହା ବି ହଉ ଦ୍ରୁପଦ ଯଜ୍ଞ କଲେ ଯଜ୍ଞରୁ ବାହାରିଲେ କିଏ ଇଏ ଦୁଷ୍ଟଦ୍ରୋଣ ବାହାରିଲେ ଦୁଷ୍ଟଦ୍ରୋଣ ଏ ଦ୍ରୋଣକୁ ହତ୍ୟା କରିବେ ସିଏ ଏବଂ ଦ୍ରୌପଦୀ ମଧ୍ୟ ବାହାରିଥିଲେ ତେଣୁ ଏ କଥା ଜାଣିଛନ୍ତି ଦ୍ରୋଣାଚାର୍ଯ୍ୟ କିନ୍ତୁ ତଥାପି ଯେତେବେଳେ ସେ ପଠେଇଲେ ଦ୍ରୁପଦ ପଠେଇଲେ ଯାହା ତାଙ୍କ ପାଖରେ ଶିକ୍ଷା କରିବ ସିଏ ମୋର ଶତ୍ରୁ କିନ୍ତୁ ତାପରେ ଶିକ୍ଷା କରିବ ସେ ଶିକ୍ଷା ଜାଣିଛନ୍ତି ସିଏ ଯୁଦ୍ଧ ଅସ୍ତ୍ର ସବୁ ଜାଣିଛନ୍ତି ପାଣ୍ଡବମାନେ ଖେଳୁଥିଲେ ଏ ଯେଉଁ ଗଣ୍ଡଗୋଳ ହେଇଥିଲା ତାଙ୍କ ଭିତରେ ଭାଇ ଏ ଯେଉଁ ସାଙ୍ଗମାନଙ୍କ ଭିତରେ ଗଣ୍ଡଗୋଳଟେ ହେଇଗଲା ଦ୍ରୁପଦ ରାଜା ଏବଂ ଦ୍ରୋଣାଚାର୍ଯ୍ୟ ସେ ସବୁ ଫେରିକି ଯାଉଛନ୍ତି ଆସୁଛନ୍ତି ପାଣ୍ଡବମାନଙ୍କ ପାଖରେ ଦେଖିଲେ ପାଣ୍ଡବମାନେ ପିଲାମାନେ ଖେଳୁଛନ୍ତି ଛୋଟ ପିଲାମାନେ ପାଣ୍ଡବମାନେ କୌରମାନେ ଖେଳୁଛନ୍ତି ବଲ୍ଟା ପଡ଼ିଗଲା କୂଅରେ ଆଉ ଯେତେ ଚେଷ୍ଟା କରୁଛନ୍ତି କାଢ଼ିପାରୁନାହାନ୍ତି ବଲ୍ଟାକୁ ଦ୍ରୋଣାଚାର୍ଯ୍ୟ ମାରିଲେ ଗୋଟେ ଅସ୍ତ୍ର ସେ ବଲ୍ଟା ପଳେଇ ଆସିଲା ତେଣୁ ସେମାନେ ଆଶ୍ଚର୍ଯ୍ୟ ହେଇଗଲେ ତେଣୁ ସେମାନେ କହିଲେ ଯାହା ତୁମର ଭୀଷ୍ମ ପିତାମହଙ୍କୁ କହିବ ଏଇଭଳି ଭାବରେ ଜଣେ ଉଦ୍ଧାର କଲେ ବୋଲି ତେଣୁ ଭୀଷ୍ମଦେବ ଜାଣିଲେ ଇଏ ହେଉଛନ୍ତି ଦ୍ରୋଣାଚାର୍ଯ୍ୟ ତାଙ୍କୁ ରଖିଲେ ନିଜ ପାଖରେ ଟିଚର୍ କରି ରଖିଲେ ଦ୍ରୋଣାଚାର୍ଯ୍ୟ ବିବାହ କଲେ କୃପାଚାର୍ଯ୍ୟଙ୍କର ଭଉଣୀ କୃପା କୃପି ଏ ଦୁଇ ଜଣ ହେଉଛନ୍ତି ଜାଁଳା ଭାଇ ଭଉଣୀ କୃପିଙ୍କୁ ବିବାହ କଲେ ତାଙ୍କର ପୁତ୍ର ହେଉଛନ୍ତି ଅଶ୍ୱତ୍ଥାମା ଏ ପର୍ଯ୍ୟନ୍ତ ମଧ୍ୟ ରହିଛନ୍ତି ସେ ଅମର ଏସବୁ କଥା ବହୁତ କଥା ରହିଛି କିନ୍ତୁ ଯେଉଁ ରହିଛି ଆମର ଲିଙ୍କ ବହୁତ ବଢ଼ିଯାଉଛି ସେଇଟା ହେଉଛି କ'ଣ ନା ସେ ସହିବେ ସେଥିପାଇଁ ଭଗବତ ଗୀତାର ଆରମ୍ଭରେ କହିଲେ କିଏ ଦୁର୍ଯ୍ୟୋଧନ କହିଲେ ତବ ଶିଷ୍ୟଣ ଧୀମତା ଧୀମତା କହିଲେ କହିବାର ଉଦ୍ଦେଶ୍ୟ ହେଉଛି ତୁମର ବୁଦ୍ଧି ନାହିଁ ତୁମର ଶିଷ୍ୟଙ୍କର ବୁଦ୍ଧି ବହୁତ ଅଛି ଧୀମତା ତୁମର ଯଦି ବୁଦ୍ଧି ଥାଆନ୍ତ ତାକୁ ଶିକ୍ଷା ଦେଇଥାନ୍ତ ଦୁର୍ଯ୍ୟୋଧନଙ୍କର ଭାବନାଟା ଏଇଭଳି ଭାବ କିନ୍ତୁ ଜଣେ ଯେଉଁମାନେ ସାଧୁ ସେମାନେ ଜାଣିକରି ମଧ୍ୟ ଇଏ ଆମର ଶତ୍ରୁ କିନ୍ତୁ ତାହାର ମଙ୍ଗଳ କରିବେ ତାହାର କେମିତି ମଙ୍ଗଳ ହେବ ଇଏ ହେଉଛି ତିଥିକ୍ଷେପ କାରୁଣିକ ଏବଂ ସୁହୃଦଙ୍କ ସର୍ବଦେହିନା ସମସ୍ତଙ୍କ ପ୍ରତି ସେ ସୁହୃଦ ଏଇଭଳି ଭାବରେ ଏଇଟା ହେଉଛି ଆନୁଷଙ୍ଗିକ ଫଳ ମୁଖ୍ୟ ଲକ୍ଷଣ ନୁହଁ ମୁଖ୍ୟ ଲକ୍ଷଣ ହେଉଛି ସବୁକିଛି ତ୍ୟାଗ କରିଛନ୍ତି ଭଗବାନ ପାଇଁ ସର୍ବଧର୍ମାନ ପରିତ୍ୟଜ୍ୟ ଗୋପୀମାନେ ଏଇଭଳି ମୁଖ୍ୟ ଲକ୍ଷଣ ହେଉଛି ସେଇଟା ସାଧୁର ଲକ୍ଷଣ ହେଉଛି ସେଇଟା ତେବେ ଏ ଯେଉଁ କଥା ଆସିଲା ସାଧୁ ଏ ଆସକ୍ତି ଯେଉଁ ରହିଛି ଏ ଆସକ୍ତି ସ୍ତରକୁ ଗଲେ ଆମର ସବୁକିଛି ଭଗବତ ଗୀତାର ଯେଉଁ ଜ୍ଞାନ ରହିଛି ଆମେ ତାର ମାଧୁର୍ଯ୍ୟଟାକୁ ଅନୁଭବ କରିବା ଆସକ୍ତି ସ୍ତରକୁ ନଯିବା ପର୍ଯ୍ୟନ୍ତ ଆମେ ତାର ଐଶ୍ୱର୍ଯ୍ୟ ଭଗବାନଙ୍କର ଐଶ୍ୱର୍ଯ୍ୟ କେବଳ ଦେଖିବା ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କ ଭାଷାରେ କହୁଛନ୍ତି ଆସକ୍ତି ସ୍ତର ହେଉଛି କେଉଁଟା ଆଦୌ ଶ୍ରଦ୍ଧା ତତେ ସାଧୁ ସଙ୍ଗ ତ ଭଜନ କ୍ରିୟା ତନର୍ଥ ନିବୃତ୍ତି ସାତ୍ ନିଷ୍ଠା ରୁଚି ଆସକ୍ତି, ଇଏ ହେଉଛି ଆସକ୍ତି ସ୍ତର। ଆସକ୍ତି ସ୍ତରକୁ ଆସିଲା ମାନେ ଭଗବତ ଗୀତାର ଯେଉଁ ଜ୍ଞାନ ରହିଛି ଆମେ ତାର ଐଶ୍ୱର୍ଯ୍ୟ ନ ଦେଖିକିରି ମାଧୁର୍ଯ୍ୟ ଦେଖିପାରିବା। ଆସକ୍ତି ସ୍ତରକୁ ଯେଉଁମାନେ ଆସିନାହାନ୍ତି ସେମାନେ ଐଶ୍ୱର୍ଯ୍ୟଟାକୁ ଉପଲବ୍ଧି କରିବେ। ଯାହା ବି ହଉ, ଏଇ ଯେଉଁ ଆସକ୍ତି ରହିଛି, ଇଏ ଯେଉଁ କ'ଣ ଇଏ ଯେଉଁ ରହିଛି ଆସକ୍ତି, ସେହିଭଳି ଭାବରେ ଆସକ୍ତିର ଲିଙ୍କଟା ମୁଁ ଭୁଲିଗଲି, ସେ ଯେଉଁ ଆସକ୍ତି ରହିଛି ଏଇଭଳି ଭାବରେ କ'ଣ ଶ୍ରୀୟପତି ଯଜ୍ଞପତି ଏମାନେ ସମସ୍ତେ ଭଗବାନ ପ୍ରତି ସମସ୍ତେ ଆସକ୍ତ। ତେଣୁ ଏଠି ସେ କହୁଛନ୍ତି ରମାନାଥ ଲକ୍ଷ୍ମୀଙ୍କର ସେ ପତି, ଲକ୍ଷ୍ମୀଙ୍କର ପତି ବ୍ରଜନାଥ ହାର୍ଚ୍ଚ ନାଶନ, ବ୍ରଜର ନାଥ ସିଏ, ବ୍ରଜବାସୀମାନଙ୍କର ସମସ୍ତଙ୍କର ସେ ହେଉଛନ୍ତି ନାଥ। ହେ ନାଥ ନାରାୟଣ ହରି, ହେ ନାଥ ନାରାୟଣ ହରି, ଜୟ ଗୋପାଳ କୃଷ୍ଣ ମୁରାରୀ, ଜୟ ଗୋପାଳ କୃଷ୍ଣ ମୁରାରୀ, ହେ ନାଥ ନାରାୟଣ ହରି, ହେ ନାଥ ସନାତ ଜୀବିତମ। ଗୋଟେ ରହିଛି ଶ୍ଳୋକ ସନାତ ଜୀବିତମ, ଭୌତିକ ଜଗତରେ ଯେଉଁମାନେ ଅଛନ୍ତି ସେମାନେ ସବୁ ଅନାଥ, ଅନାଥ ଆଉ ସନାଥ। କୁକୁର ଦେଖନ୍ତୁ, କୁକୁର ବେକରେ ଯଦି ପଟି ରହିଛି ମାନେ ସେ ସନାଥ, ଯଦି ପଟି ନାହିଁ ମାନେ ସାଙ୍ଗେ ସାଙ୍ଗେ ମ୍ୟୁନିସିପାଲିଟି ବାଲା ଆସିକି ନେଇଯିବେ ସବୁ। ମୁଁ ଦେଖିଛି ବରହମପୁରରେ, ବରହମପୁରରେ ସବୁ ମ୍ୟୁନିସିପାଲିଟିକୁ ଆସି ସବୁ ବାନ୍ଧିକି ନେଇଯାଉଥାନ୍ତି, କୁକୁରକୁ ଦୌଡ଼ୁଥାନ୍ତି ସବୁ, ପୁଣି ତାଙ୍କ ପଛରେ ଗୋଟେ ଗୋଟେକି ତାକୁ ସବୁ ଧରୁଥାନ୍ତି, ନେଇକି ତାକୁ ହତ୍ୟା କରିଦେବେ ସବୁ କୁକୁରମାନଙ୍କୁ। ସେହିଭଳି ଭାବରେ ଆମ ବେକରେ ରହିଯାଇଛି ପଟି, ଆମେ ସନାଥ ହେଇଯାଇଛେ। ଆଉ କେତେ ଜଣ ସନାଥ ହେଇଛନ୍ତି, ସମସ୍ତଙ୍କର ଅନାଥ, ସବୁ ଯମରାଜ ସବୁ ନେଇଯିବେ ତାଙ୍କୁ ବାନ୍ଧିକି ନେଇଯିବେ, କରୁଣା ଇତ୍ୟାଦି ବିଭିନ୍ନ ମାଧ୍ୟମରେ ସବୁ ଯମରାଜ ନେଇଯିବେ। ତେଣୁ ଏ ଯେଉଁ ରହିଛନ୍ତି ବ୍ରଜନାଥ, ସିଏ ବ୍ରଜର ବ୍ରଜବାସୀମାନେ ଯେଉଁମାନେ ଅଛନ୍ତି, କେତେ ପୁଣ୍ୟପୁଞ୍ଜା କେତେ ପୁଣ୍ୟ କାର୍ଯ୍ୟ କରିଥିଲେ, ଆଜି ବ୍ରଜବାସୀମାନଙ୍କୁ ସବୁ ବ୍ରଜ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ବ୍ରଜବାସୀ ବ୍ରଜନାଥ ସିଏ। ଏବଂ ଆମେମାନେ ମଧ୍ୟ ସେହିଭଳି ଭାବରେ ଆମେ ମଧ୍ୟ କମ୍ ପୁଣ୍ୟବାନ ନୁହନ୍ତି, କାହିଁକିନା ଆମେ ମଧ୍ୟ ଭଗବାନଙ୍କୁ ସେବା କରୁଛେ ଏବଂ ବିଶେଷ ଭାବରେ ସେହି କଥାକୁ ଶ୍ରବଣ କରୁଛେ। ଯେଉଁ ଲୀଳା ଭଗବାନଙ୍କର ବ୍ରଜବାସୀମାନଙ୍କ ସହିତ ହେଇଥିଲା ସେହି ଲୀଳାକୁ ଆମେ ସ୍ମରଣ କରୁଛେ ବା କୀର୍ତ୍ତନ କରୁଛେ, ଶ୍ରବଣ କରୁଛେ। ତେଣୁ ଏଇଟା ମଧ୍ୟ ଆମର ଭାଗ୍ୟ। ତେଣୁ ବ୍ରଜନାଥାର୍ତ୍ତି ନାଶନ, ସେ ସମସ୍ତଙ୍କର ଦୁଃଖ ଦୂର କରନ୍ତି। ଆଉ ବ୍ରଜନାଥଙ୍କର ବ୍ରଜ ସିଏ ବ୍ରଜ ବ୍ରଜନାଥ ବ୍ରଜବାସୀମାନଙ୍କର ବ୍ରଜନାଥଙ୍କର ଆର୍ତ୍ତିକୁ ଦୂର କରିବେ ନାହିଁ। ବ୍ରଜନାଥ ସିଏ ଆର୍ତ୍ତି ଆର୍ତ୍ତି ନାଶନ, ଆର୍ତ୍ତି ନାଶନ ଆର୍ତ୍ତିକୁ ଦୁଃଖକୁ ଦୂର କରିବେ। ଚତୁର୍ବିଧା ଭଜନ୍ତି ମାଁ ଏହା ସୁକୃତି ନ ଅର୍ଜୁନ ଆର୍ତ୍ତ ଜିଜ୍ଞାସୁର ଅର୍ଥ ଆର୍ତ୍ତି ଜ୍ଞାନୀ ଚ ଭରତର୍ଷଭ। ଚାରି ପ୍ରକାର ବ୍ୟକ୍ତି ଯେଉଁମାନେ ସୁକୃତିବାନ ବ୍ୟକ୍ତି ସେମାନେ ଭଗବାନଙ୍କ ଶରଣରେ ଯାଆନ୍ତି। ପ୍ରଥମ ହେଉଛନ୍ତି ଆର୍ତ ଗଜରାଜ, ଗଜରାଜ ଚିନ୍ତା କଲା ଥାଇ ଘୋର ଜଳେଣ, ଚକ୍ର ପେଶି ନକ୍ର ନାସି ଉଧରିଲ ଆପଣ, ପ୍ରବଳ ମତ ବରଣ ମୁଆରତ ନଳିନିମ୍ବ ନକୁ କର ଦଳନ, ଆହେ ନୀଳ ଭାଗବତରେ ଆତ। ଏଇ ଗୋଟିଏ ଉଦାହରଣ ଦେଇଛନ୍ତି, ଏ ଗଜରାଜଙ୍କ କଥା ଆମେ ଶୁଣୁଥିଲେ, ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି। ଚତୁର୍ଥମାନଙ୍କ ସମୟରେ ତାମସମାନଙ୍କ ସମୟରେ ଭଗବାନଙ୍କର ଜଣେ ଅବତାର ଆସିଥିଲେ, ମନ୍ୱନ୍ତର ଅବତାର, ସେ ହେଉଛନ୍ତି ହରି। ସେହି ଲୀଳାଟି କରିଥିଲେ, ହରି ଉଦ୍ଧାର କରିଥିଲେ। ତେଣୁ ଏଇ ଯେଉଁ ଏହିଭଳି ଭାବରେ ଅନେକ ଆର୍ତ୍ତ ବ୍ୟକ୍ତି ଅଛନ୍ତି, ଅନେକ ଆର୍ତ୍ତ ବ୍ୟକ୍ତି ଅଛନ୍ତି, କିନ୍ତୁ ତଥାପି ସମସ୍ତେ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ। ଯେଉଁମାନେ ସୁକୃତିବାନ ସେମାନେ ହିଁ ଭଗବାନଙ୍କର ଦୁଃଖରେ ପଡ଼ିଲେ ଭଗବାନଙ୍କୁ ସ୍ମରଣ କରିବେ, ପ୍ରାର୍ଥନା କରିବେ, ଡାକିବେ, ସବୁ କରିବେ। ମୁଁ ଏଇ ଉଦାହରଣଟି ସବୁବେଳେ ଦିଏ, ଆଜିର ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ଆର୍ତ୍ତ ରହିଛନ୍ତି, 760 କୋଟି ଲୋକ ପୃଥିବୀରେ ସମସ୍ତେ ଆର୍ତ୍ତ, କରୋନା ପାଇଁ ସମସ୍ତେ ଆର୍ତ୍ତ ହୋଇକି ରହିଛନ୍ତି, କିନ୍ତୁ କେତେଜଣ ଭଗବାନଙ୍କର ସ୍ମରଣ କରୁଛନ୍ତି, ଭଗବାନ ପ୍ରାର୍ଥନା କରୁଛନ୍ତି? କେତେଜଣ ସୁକୃତିବାନ ହୋଇଥିଲେ ସେ ଭଗବାନଙ୍କ ଶରଣରେ ଯିବେ ନାହିଁ, ଭଗବାନ ଡାକିବେ ନାହିଁ, ଭଗବାନଙ୍କର ବିଶ୍ୱାସ ଆସିବ ନାହିଁ, ଭରସା ଆସିବ ନାହିଁ, ଅନ୍ତତଃ ପକ୍ଷେ ଦୁଃଖ ଆସିଲେ ମଧ୍ୟ ଜଣେ ଭକ୍ତମାନେ ମଧ୍ୟ କରୋନାରେ ମଧ୍ୟ ଇଏ ହେଇଯାଉଛି, ସେମାନେ ମଧ୍ୟ ଚାଲିଯାଉଛନ୍ତି, କିନ୍ତୁ ହେଲେ ମଧ୍ୟ ସେ ଅଲଗା ଜିନିଷ, ଭଗବାନ ଲୀଳାକୁ ବୁଝିବା ଏତେ ସହଜ ଜିନିଷ ନୁହଁ। ପ୍ରଭୁପାଦ ମହାରାଜ ଉଦାହରଣ ଦେଇଛନ୍ତି, ବିଲେଇ ଆଉ ମୂଷା ଛୁଆ ସବୁ ଯେଉଁ ରହିଛନ୍ତି, ବିଲେଇ ଦୁଇ ଜଣ ନିଜ ପାଟିରେ ଦୁଇ ଜଣଙ୍କୁ ନେଉଛି, ବିଲେଇ ଛୁଆକୁ ନେଉଛି, ମୂଷା ଛୁଆକୁ ନେଉଛି, କିନ୍ତୁ ବିଲେଇ ଛୁଆ ଆନନ୍ଦରେ ରହୁଛି ମାଆଙ୍କର ପାଟିରେ, କିନ୍ତୁ ମୂଷା ଛୁଆ ଯନ୍ତ୍ରଣାରେ, ମୃତ୍ୟୁ ଯନ୍ତ୍ରଣାରେ ଚଟପଟ ହେଉଛି। ତେଣୁ ଅନ୍ତତଃ ପକ୍ଷେ ଯେଉଁ ବିପଦ ଯେଉଁ ରହିଛି, ବିପଦ ବିପଦଟା ବିପଦ ନୁହଁ, ଯଦି ଆମେ ଭଗବାନଙ୍କ ସ୍ମରଣ ଆସିଲା, ଆଉ ସମ୍ପଦଟା ସମ୍ପଦ ନୁହଁ ଯଦି ଆମେ ଭଗବାନ ଭୁଲିଗଲେ। ଏ ଗୋଟେ ଶ୍ଳୋକ ଅଛନ୍ତି, ବିପଦ ନ ବିପଦ ବିପଦ ସେଇଟା ବିପଦ ନୁହଁ, ଯଦି ବିପଦ ଆସିଲା ଯଦି ଆମେ ଭଗବାନଙ୍କ ସ୍ମରଣ କଲେ ତାହେଲେ ସେଇଟା କ'ଣ ବିପଦ, ସେଇଟା ଆମର ସମ୍ପଦ। କିନ୍ତୁ ଆମ ପାଖରେ ଲକ୍ଷ ଲକ୍ଷ କୋଟି କୋଟି ଟଙ୍କା ରହିଛି, କିନ୍ତୁ ଭଗବାନଙ୍କୁ ସ୍ମରଣ ହେଉନାହିଁ, ଏଇଟା ହେଉଛି ବଡ଼ ବିପଦ। ଆମେ ସେଦିନ କହୁଥିଲେ ନା, ମୂଳ ମନ୍ତ୍ର ହେଉଛି ଏଇଟା, ସ୍ମର୍ତ୍ତବ୍ୟ ସତତଂ ବିଷ୍ଣୁ ବିସ୍ମର୍ତ୍ତବ୍ୟ ନ ଯାହାତୁଚିତ୍ ସର୍ବେବିଧି ନିଷେଧା ସିଓର ଏତୋର ଏବ କିଙ୍କର। ଏଇ ସବୁକିଛି ଯେତେ ପଦ୍ମପୁରାଣରେ ଏ ଶ୍ଳୋକଟି ଅଛନ୍ତି, ଯେତେ ବିଧି ନିଷେଧ ରହିଛି ଭଗବତ ଗୀତାରେ, ଭାଗବତମରେ, ଉପନିଷଦରେ, ପୁରାଣରେ, ବେଦରେ, ଲକ୍ଷ ଲକ୍ଷ ଶ୍ଳୋକ ସବୁ ଅଛନ୍ତି, କିନ୍ତୁ ଆମେ କିଛି ନ ଜାଣିଲେ ମଧ୍ୟ ଏତିକି ଗୋଟେ ଜାଣିଲେ ସବୁକିଛି ଜାଣିଗଲେ ଆମେ। କ'ଣ ନା, ଭଗବାନଙ୍କୁ ସବୁବେଳେ ସ୍ମରଣ କରିବ, ସ୍ମର୍ତ୍ତବ୍ୟଂ ସତତଂ ବିଷ୍ଣୁ ବିସ୍ମର୍ତ୍ତବ୍ୟ ନ ଯାହା ଉଚିତ୍, କେବେ ହେଲେ ତାଙ୍କୁ ଭୁଲିବ ନାହିଁ। ଆଉ ଯେତେ ବିଧି ରହିଛି, ଯେତେ ନିଷେଧ ରହିଛି, ଯେତେ ମନ୍ତ୍ର ରହିଛି, ଯେତେ ଶ୍ଳୋକ ରହିଛି, ସବୁକିଛି ଆହାରି କିଙ୍କର, ଆହାରି ତଳେ ସବୁକିଛି, ମୂଳ ହେଉଛି ଏଇଟା। ତେଣୁ ବ୍ରଜନାଥାତି ନାଶନ, ବ୍ରଜର ଆର୍ତ୍ତିକୁ ନାଶ କରିବେ, ସେ ବ୍ରଜନାଥଙ୍କର ମଧ୍ୟ ଆର୍ତ୍ତିକୁ ନାଶନ କରିବେ। ବ୍ରଜନାଥ ହେଉଛନ୍ତି ନନ୍ଦ ମହାରାଜ, ବ୍ରଜର ନାଥ ସିଏ ନନ୍ଦ ମହାରାଜ, ଏବଂ ବ୍ରଜବାସୀମାନଙ୍କର ସମସ୍ତଙ୍କର ସେ ଆର୍ତ୍ତିକୁ ନାଶନ କରିବେ, ଦୁଃଖକୁ ନାଶନ କରିବେ। ଖାଲି କରିବେ ନୁହଁ, କରିଛନ୍ତି, ବ୍ରଜନାଥାତି ନାଶନ, ବିପଦ ଯେଉଁ ରହିଛି ସେ ଶ୍ଳୋକଟି ରହିଛି କ'ଣ, ସେ 31 ଅଧ୍ୟାୟରେ, 10ମ ସ୍କନ୍ଧ 31 ଅଧ୍ୟାୟ, ଯେଉଁ ସବୁବେଳେ କେତେ ଦୁଃଖରୁ ସେ ଉଦାହରଣ କରିଛନ୍ତି, କ'ଣ ସେଇଟା, ବିଷ ଜଳାପୟା ବ୍ୟାଳ ରାକ୍ଷସା ବର୍ଷ ମାରୁଦା ବୈଦୁତା ନଳା ବୃଷମୟାତ୍ମଜା ବିଷ ତୋ ଭୟାତ୍ ଋଷଭ ଦେବୟଂ ରକ୍ଷିତା ମୋ। ଏ 54 ନମ୍ବର ଶ୍ଳୋକ, ବିଷ ଜଳାପୟା, ବିଷ ଜଳାରେ ଯେଉଁ କାଳିଆ ହରଦରେ ଯେଉଁ କାଳିଆ ରହିଥିଲା ବିଷ, ପକ୍ଷୀଟି ଉଡ଼ିଗଲେ ମଧ୍ୟ ମୃତ୍ୟୁବରଣ କରୁଥିଲା, ଏତେ ବିଷ ଜଳା ଥିଲା ତା ଦେହରେ, କିନ୍ତୁ ସେଥିରୁ ସେ ରକ୍ଷା କଲେ, ଭଗବାନ ରକ୍ଷା କଲେ ତାଙ୍କୁ, ବ୍ରଜବାସୀମାନଙ୍କୁ। ବିଷ ଜଳା ପ୍ୟାତ୍ ବ୍ୟାଲ ରାକ୍ଷସାତ୍, ଭଜଗର, ଭଜଗର ହେଉଛି ଏଇ ଅଘାସୁର, ଗୋଟେ ଅଜଗର ରୂପରେ ଆସିଥିଲା, ବିରାଟ ଅଜଗର ରୂପରେ ଆସିଥିଲା। ସମସ୍ତ ବ୍ରଜବାସୀମାନେ ଭଗବାନ ସେତେବେଳେ ବତ୍ସାଚାରଣ କରୁଥିଲେ, 5 ବର୍ଷ ଲୀଳା ହୋଇଥିଲା, ଏକ ଅଦ୍ଭୁତ ଲୀଳାଟି ହୋଇଥିଲା। ଗୋଟିଏ ବର୍ଷ କାଳ ବ୍ରଜବାସୀମାନେ ଏପର୍ଯ୍ୟନ୍ତ ମଧ୍ୟ ଜାଣିନାହାନ୍ତି, ଗୋଟିଏ ବର୍ଷ ଗାୟବ ହୋଇଗଲା ବୋଲି କିଏ ଜାଣିନାହାନ୍ତି, ପରୀକ୍ଷିତ ମହାରାଜ ଜାଣିଛନ୍ତି, ଆଉ ଆମେମାନେ ସବୁ ଜାଣିଛେ, ବଳରାମ ଜାଣିଛନ୍ତି। ଗୋଟିଏ ବର୍ଷ କାଳ ସେ ଆ ଭିତରେ ସବୁ ପଡ଼ିଗଲେ, ସେ ଭିତରେ ରହିଗଲେ, ନା ଏଇଟା ନୁହଁ, ଏଇ ଲୀଳା, ହଁ ଏଇ ଲୀଳା ତ ଆଉ ଏଇ ଲୀଳା, ସମସ୍ତ ବ୍ରଜବାସୀମାନେ ପଳେଇଗଲେ, ଭଗବାନ ଦେଖିଲେ, ଭଗବାନ ନ ଚାହିଁଲେ ମଧ୍ୟ ଏଇଟା ହେଇଗଲା। ଦେଖନ୍ତୁ ଭଗବାନ ହାହାକାର କରିପକାଇଲେ, ସେଠି ଦୁଇ ପକ୍ଷରେ ସବୁ ଥିଲେ, ଗୁଇନ୍ଦା ବିଭାଗ ସବୁ ଥିଲା, କଂସର ଗୁଇନ୍ଦା ବିଭାଗ ଥିଲା, ଦେବତାମାନଙ୍କ ଗୁଇନ୍ଦା ବିଭାଗ ଥିଲା, ଦେବତାମାନେ ହାହାକାର କରିପକାଇଲେ, ଏବଂ କଂସର ଯେଉଁମାନେ ଥିଲେ ଗୁଇନ୍ଦାମାନେ ସେମାନେ ସବୁ ଖବର ପାଇଗଲା, କଂସମାନେ ହା 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 ହାହାକାର କରି ହା ହା ହସିବା ପାଇଁ ଆରମ୍ଭ କଲେ। ଏକ ସମୟରେ ଦୁଇଟା ଯାକ ଜିନିଷ ହେଲା, ଘାସୁର ପାଟିରେ ପଶିଗଲେ ଭଗବାନ ମଧ୍ୟ ଭଗବାନ ମଧ୍ୟ ହାହାକାର କରିଗଲାରେ, ଭଗବାନ ନ ଚାହିଁଲେ ମଧ୍ୟ ସେ ପଶିଗଲେ, ତେଣୁ ଭଗବାନ ଯିବାକୁ ପଡ଼ିଲା, ଅଘାସୁର ଅପେକ୍ଷା କରିଛି, କୃଷ୍ଣ ଆସିଲେ ତାକୁ ଏକାଥରେ ଗିଳିବି। ତେଣୁ ତାପରେ ପୁଣି ଓଲଟି ଗଲା, ଯେଉଁ ହାହାକାର କରୁଥିଲେ ଦେବତାମାନେ ପୁଣି ଆନନ୍ଦରେ ଆନନ୍ଦରେ ଅଧୀର ହେଇକିରି ପୁଷ୍ପ 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 କଲେ। କଂସର ଯେଉଁମାନେ ହସୁଥିଲେ ସେମାନେ ସବୁ କାନ୍ଦିବା ପାଇଁ ଆରମ୍ଭ କଲେ, ଏସବୁ କଥା ରହିଛି। ବାଲ ରାକ୍ଷସାତ ବର୍ଷ ମାରୁତାହାତ, ଏ ସପ୍ତମ ବର୍ଷର ଲୀଳା ଭଗବାନଙ୍କର, ଏଇଟା ହେଉଛି ପାଞ୍ଚ ବର୍ଷର ଲୀଳା, ଏଇଟା ବିଶ୍ୱଜଳାଟା ହେଉଛି ଛଅ ବର୍ଷର ଲୀଳା, ସାତ ବର୍ଷର ଲୀଳା ହେଉଛି ବର୍ଷ ମାରୁତାହାତ। ମରୁତ ଅଣଚାସ ପବନ ପଠେଇଥିଲେ, ଯାହା ସବୁ ଧ୍ୱଂସ କରିଦେବ ନଷ୍ଟ କରିଦେବ, ସବୁ ଆସିଥିଲେ ଭଗବାନ ଧାରଣ କଲେ। ବୈଦ୍ୟୁତା ନଳାତ ବହୁତ ବଜ୍ରାଘାତ କରୁଥିଲେ, ସବୁ ସାତ ଦିନ ସାତ ରାତି ନନ୍ଷ୍ଟପ୍ ଲୀଳା କରିଥିଲେ, ଭଗବାନ ରକ୍ଷା କରିଥିଲେ, କୃଷ୍ଣ ରକ୍ଷା କରିଥିଲେ। ସେ ମନ ନାଥ ବୋଲି ସେଠି ସେ କହିଛନ୍ତି, ମୁଁ ହେଉଛି ତାଙ୍କର ନାଥ ମନ ନାଥ। ତେଣୁ ଭଗବାନ ଗୋଟେ ଛତା ବ୍ୟବହାର କଲେ, ଭଗବାନ ଗୋଟେ କେଶିପାଲର ଛତା ରହିଛି, ତେଣୁ ଭଗବାନର ଛତା ହେଉଛି ଏଇଟା କୃଷ୍ଣ କେଶିପାଲ କୃଷ୍ଣଚନ୍ଦ୍ର କୃଷ୍ଣଚନ୍ଦ୍ରଙ୍କର ସେ ହେଉଛି ପାଳ ପାଳନ କରିଥିଲେ କେଶିପାଲ ଛତା, ଗୋବର୍ଦ୍ଧନକୁ ଧାରଣ କରିଦେଲେ। ଯୋଜନ ଚତୁଷ୍ଟ ତିନି କୋଷ, ତିନି କୋଷର ଯେଉଁ ରହିଛି ଗୋବର୍ଦ୍ଧନକୁ ଟେକିଦେଲେ, ଛତା ଭାବରେ ଟେକିଦେଲେ ଭଗବାନ, ଯେମିତି ଛୋଟ ପିଲା ଗୋଟେ ଛତୁକୁ ତୋଳି ଦିଏ ସେଇଭଳି ଭାବରେ ଟେକିଦେଲେ ଭଗବାନ। ସାତ ଦିନ ସାତ ରାତି କାଳ ଯେତେ ତାଙ୍କର ଶକ୍ତି ଥିଲା, ବୈଦ୍ୟୁତ ବଜ୍ର ପ୍ରକାଶ କଲେ, ବଜ୍ରାଘାତ କଲେ, ଅଣଚାଷ ମାରୁତ ତାଙ୍କର ସବୁ ପ୍ରକାର ବ୍ୟବସ୍ଥା କଲେ ନଷ୍ଟ କରିବା ପାଇଁ, କିଛି କରିପାରିଲେ ନାହିଁ, ଗୋଟିଏ ପତ୍ର ମଧ୍ୟ ବଙ୍କା ହେଇପାରିଲା ନାହିଁ। ଏମିତିକି ଉପରେ ତଳେ ସିନା ଏମାନେ ସୁରକ୍ଷିତ ହେଲେ, ଉପରେ ମଧ୍ୟ ସୁରକ୍ଷିତ, ଏମିତି ନାହିଁ ଉପରେ ସବୁ ସବୁ ଝଡ଼ ଇଏ ହେଉଥିଲେ, ବହୁତ କଷ୍ଟ ହେଉଥିଲେ ନା, ଉପରେ ଯେଉଁ ବୃକ୍ଷ ସବୁ ରହିଛି ସେଠି ମଧ୍ୟ ବହୁତ ବୃକ୍ଷ ରହିଛି, ପଶୁପକ୍ଷୀ ସେଠି ମଧ୍ୟ ଉପରେ ରହି ସବୁ ରହିଛନ୍ତି, ସେମାନେ ମଧ୍ୟ ସେଫ୍। ଗୋଟିଏ ଗଛର ଗୋଟିଏ ପତ୍ର ମଧ୍ୟ ଝଡ଼ି ନାହିଁ, ଆମର ଟିକିଏ ଛୋଟିଆ ଅଳ୍ପ ଟିକେ ପବନ ହେଲେ ଆମ୍ବ ସବୁ ଧୂ 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 ହେଇ ପଡ଼ିଯିବ, ସବୁ ସକାଳେ ସବୁ ଦୌଡ଼ିବେ ଆମ୍ବ ଉଠିବା ପାଇଁ। କିନ୍ତୁ ଏତେ ବର୍ଷା ହେଲା ସାତ ଦିନ ସାତ ରାତି, ଗୋଟିଏ ବୃକ୍ଷର ଗୋଟିଏ ପତ୍ର ମଧ୍ୟ ଛିଣ୍ଡିଲା ନାହିଁ। ଏଇଭଳି ଭାବରେ ଭଗବାନଙ୍କର ଯେଉଁ ସୁଦର୍ଶନ ଚକ୍ର ରକ୍ଷା କରିଥିଲେ ଗୋବର୍ଦ୍ଧନଙ୍କୁ, ଏସବୁ ବହୁତ ଲୀଳା ସବୁ ରହିଛି, ସାତ ବର୍ଷର ଲୀଳା, ସାତ ଦିନ ସାତ ରାତି। ଏମାନେ ଆଶ୍ଚର୍ଯ୍ୟ ହେଇଗଲେ, କେବେ ଏତେ ଦିନ ଧରିକିରି କୃଷ୍ଣଙ୍କ ସହିତ ସଙ୍ଗ କରିନଥିଲେ, ଆଜି ତାଙ୍କୁ ଆଉ ଖାଦ୍ୟ ଶୋଷ ନାହିଁ, ଭୋକ ନାହିଁ, ନିଦ୍ରା ନାହିଁ, ଥକା ନାହିଁ, କିଛି ନାହିଁ, ଠିଆ ହେଇକି ରହିଗଲେ, ଖଡ଼ା ଖଡ଼ା ରହିଗଲେ, ଦଣ୍ଡ ଠିଆ ହେଇକି ରହିଗଲେ, ବିଶ୍ରାମ ନେବା ପାଇଁ ଚାହିଁଲେ ନାହିଁ। ଏଭଳି ଲୀଳା ହୋଇଥିଲା ଭଗବାନଙ୍କର ଏଇ ଗୋବର୍ଦ୍ଧନ ଲୀଳା। ତେଣୁ ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, ଚବିଶରୁ ସତେଇଶ, ଚବିଶ ପଚିଶ ଛବିଶ ସତେଇଶ, ଚାରୋଟି ଅଧ୍ୟାୟରେ ବର୍ଣ୍ଣନା କରିଛନ୍ତି ସୁଖଦେବ ଗୋସ୍ୱାମୀ, ବହୁତ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଆମେ ମଧ୍ୟ ସୁଯୋଗ ମିଳିଥିଲା, ଆମେ ସେଇଟା ବର୍ଣ୍ଣନା କରିଥିଲେ, ଆମେ ବର୍ଣ୍ଣନା କରିଥିବାରୁ ଆଉ ସବୁ ମନେ ପଡ଼ୁଛି, ଟିକେ ଟିକେ କହି ମନେ ପଡ଼ୁଛି, କିଛି କହିପାରୁଛେ ଆମେ, ଯଦି ବର୍ଣ୍ଣନା କରିନଥାନ୍ତା ଆମେ ମନେ ନଥାନ୍ତା, ଏତେ ଜିନିଷ କ'ଣ ଆମେ କହିପାରିବା କି। ତେଣୁ ଏହି ବୈଦ୍ୟୁତା ନଳାତ ବର୍ଷ ମାରୁତାତ ବୈଦ୍ୟୁତା ନଳାତ ବୃଷମୟାତ୍ମଜାତ, ବୃଷମୟ ବୃଷ ବୃଷ ହେଉଛି, ବୃଷ ହେଉଛି କିଏ, ବୃଷ ବୃଷଭ ଯେଉଁ ଆସିଥିଲା ଭଗବାନ ହତ୍ୟା କଲେ, ବୃଷ ଅରିଷ୍ଟାସୁର, ଅରିଷ୍ଟାସୁର ବୃଷ ରୂପରେ ଆସିଥିଲା। ଭଗବାନ ଯାଉଛନ୍ତି ସନ୍ଧ୍ୟାବେଳେ ରାସଲୀଳାରେ ଯୋଗ ଦେବା ପାଇଁ, ମାଆଙ୍କୁ କହିଲେ ମାଆ ଟିକେ ବୁଲିକିରି ଆସୁଛି, ଚନ୍ଦ୍ର ରାତି ହେଇଛି, ମୁଁ ଟିକେ ବୁଲିକିରି ଆସୁଛି, ନା ହଉ ଶୀଘ୍ର ଆସିବୁ, ନା ହଉ ଠିକ୍ ଅଛି। ଗଲେ ଦେଖିଲା ବେଳେ ବୃଷ ଆସିଗଲା, ଅରିଷ୍ଟାସୁର ଆସିଗଲା। ତେଣୁ ଅରିଷ୍ଟ ଯେତେବେଳେ ଆସିଗଲା, ଭଗବାନ ପୁଣି ଆଉ କ'ଣ ରାସଲୀଳା କରିବେ, ସେ ଗାମୁଛାକୁ ବାନ୍ଧିଲେ, ତାଙ୍କ ଉତ୍ତରକୁ ବାନ୍ଧିଲେ, ବୃଷ ସହିତ ଯୁଦ୍ଧ କଲେ, ବୃଷ ସହିତ ଯୁଦ୍ଧ କରି ତାକୁ ହତ୍ୟା କରିଦେଲେ, ହତ୍ୟା କରିଦେଇକି ଯେତେବେଳେ ଆସୁଛନ୍ତି ପୁଣି ଯାଇକିରି ହାତ କରିକି ଝାଡ଼ିଦେଲେ ଭଗବାନ, ଭଗବାନଙ୍କ ଲୀଳା ଏଇଭଳି ଭାବରେ ପୂର୍ବ ଲୀଳା ଯାଇ ପହଞ୍ଚିଗଲେ, ରାଧାରାଣୀ ଆଉ ସଖୀମାନେ କହୁଛନ୍ତି ନା ତୁମେ ଆମକୁ ଛୁଇଁବ ନାହିଁ, କ'ଣ ହେଲା ନା ତୁମେ ଗୋଟେ ବୃଷଭକୁ ହତ୍ୟା କଲ ଆଉ ଆମକୁ ଉଠିବ ତୁମେ, ନା ସେଇଟା ପୁରା ଅସୁରଟା ନା ଅସୁର ହେଲେ କ'ଣ, ସେ ତ ବୃଷ ରୂପରେ ଆସିଥିଲା, ଆଉ ବୃଷଭ ଥିଲା ସିଏ, ଆଉ ତୁମେ ତ ହତ୍ୟା କଲ। ତେଣୁ ଆଉ ଗୋଟେ ଲୀଳା ହେଲା, ରାଧାକୁଣ୍ଡ ଶ୍ୟାମକୁଣ୍ଡ ଉଦ୍ଭାବନ ହେଲେ, ଉଦ୍ଭବ ହେଲେ, राधा कुंड, राधा श्याम कुंड, राधा कुंड गिरि गोवर्धन, कालिंदी जमुना जय जय महावना। भाव राधा कुंडर उत्पत्ति होगला अष्टाश्रम सबको महात्मजा महदानव महदानव पुत्र आसला ये जो रही भगवान अंतिम लीलाटी रही सब भगवान कौन भगवान गोटे खेल आरंभ करदे कौन जो चोरी पुलिस चोर पुलिस खेल आरंभ है चोर पुलिस कतजन चोर हो गले कतजन पुलिस हो गले यही भाव मेढ़ा सब हो गले ब्रजेश मेढ़ा होगी सब चोर पुलिस कर सब ये करदे भगवान एम खेला खेली होती बस महात्मजा आसिक सी कौन कला सब नहीं गला सब रखिक गोटे गुफार रखिक चार पाँच टी रही देखी देखिए भगवान चिंता कला कुआडे गले सब ये हजार हजार सब थे सांग मैंने सब कुआडे गले चार पाँच जन रही तीन चार जन बस आई नहांती जमी तेणु भगवान जापारे महात्मजा को आनिक हत्या कले से भाव में जो भाई भाव से फिंगी दौला सब नहीं फिंगी मारे चाहती फिंगी देकर सब घोड़े दौला गुंफारे गोड़ घोड़े रखुला तेणु भगवान से भाव कौन निश्वास रुद्ध कर हत्या कले बसवासी मान उद्धार कले भाव वृष महात्मजा विष तो भयात यही भाव अनेक प्रकार आप्तरु अनेक प्रकार दुखर उद्धार कर ऋषभते वयम रखिता मुहु आम रखी से कतटा जिनस ना कतटा जिनस जहाँ भी होती है सब मन पकाते व्यक्ति श्रद्धा तीन नंबर श्लोक ये से कथा कहते ब्रजनाथ आरती नाशनम आरती दूर कर खाली ब्रजकर ब्रजनाथ आरती दूर करती समस्त दुख दूर करती भगवान ये पुरुष भातले शोणी द्रौपदी राजण कोटी वस्त्र देई लज्जा कल वरण आहे नील सैया माता वरण बड़ा माता वरण नळिनी बन को कर दलन आहे मोर मन पड़ी पिलादे पंचायत पढ़ुला बेले आमर बापा थे गोटे टीचर गोटे स्कूल आउ बड़ बापा थे मतलब गोटे स्कूल टीचर के स्कूल जाए के स्कूल आसे स्कूल आसे से पिलादे जो प्रार्थना हुए स्कूल आरंभ पूर्व प्रार्थना हे मुझे लिडिंग नौ थी लिडिंग नहीं कह आज ये प्रार्थना अमक बोल से आम सब यही गीत सब बोलूँ आए नील शैल गीत कि आम जाणी नु प्रकृत ये सब लीला होता है किंतु आम से पढ़ु बोलू सब करूँ कि जान नु बर्तमान भक्त हबार जानते भगवान ये लीला सब होती दुखें पड़ी आम निजर अभिज्ञता थी समस्त अभिज्ञता थी गोरमोहन प्रभु आरंभ कर समस्त अभिज्ञता थी विभिन्न विपद पड़कर भगवान को स्मरण करी से उद्धार पाई ये समस्त किसी ना कि अनुभूति रही ना कृष्ण चेतना को सहज आसीपर ना तेणु जहाँ भी हो ब्रजनाथ आरती ना समस्त से आरती दूर करती आ ये ब्रजवासी मैंने ब्रज कथ कौन अन्न मान कथ कहीं कहे से बर्तमान दुखे पड़ से उद्धार पाए चिंता करजनाथ आरती ना आसन मग्न मुद्धर गोविंद हे गोविंद जोबले गोविंद जाऊ भगवान अक्रूर आसिक नहीं जाते दशम स्कंद अड़चाश अध्याय वर्णना करते नहीं जाते से इन क्रंदन करुले दशम स्कंद अड़चाश अध्याय वर्णना कर विसृज लज्जा रुदुस्म सुस्वर से मैंने लज्जा त्याग करदे आगुरी जहाँ सब लीला चलता सब चोरी चोरी चलता कहीं जान ना लुचा चुपा चलता राति रात रासलीला होता सका कि ना जब समेत रही रात घर ये भाव चलता कहीं जान ना भगवान के भाई रासलीला इत्यादि होती କେହି ଜାଣିନଥିଲେ। ତେଣୁ ଇଏ ଯେଉଁ ରହିଛି କ'ଣ, ଏଠି ସବୁ ଭୁଲିଗଲେ, ଲଜ୍ଜାକୁ ତ୍ୟାଗ କରିଦେଲେ, ବିସୃଜ ଲଜ୍ଜା ରୁଦୁ ମହାସୁସ୍ୱର ବହୁତ ଉଚ୍ଚ ସ୍ୱରରେ ରୋଦନ କରିବା ପାଇଁ ଲାଗିଲେ, କ୍ରନ୍ଦନ କରିବା ପାଇଁ ଲାଗିଲେ। ଯେତେବେଳେ କୃଷ୍ଣ ବଳରାମ ରଥରେ ବସି ସ୍ୱର୍ଣ୍ଣ ରଥ ସ୍ୱର୍ଣ୍ଣ ରଥରେ ନେଇଯାଉଛନ୍ତି, ଅକ୍ରୂର ନେଇଯାଉଛନ୍ତି ମଥୁରାରୁ ଦ୍ୱାରକାକୁ, ମଥୁରାରୁ ଏ ବୃନ୍ଦାବନ ମଥୁରାକୁ ନେଇଯାଉଛନ୍ତି। ତେଣୁ କ୍ରନ୍ଦନ କରୁଛନ୍ତି, କ'ଣ କ୍ରନ୍ଦନ କରୁଛନ୍ତି, ବିସୃଜ ଲଜ୍ଜା ରୁଦୁ ମହାସୁସ୍ୱର, ଲଜ୍ଜା ତ୍ୟାଗ କରି ରୋଦନ କଲେ, ଉଚ୍ଚ ସ୍ୱରରେ ରୋଦନ କଲେ କ'ଣ, ଗୋବିନ୍ଦ ଦାମ ଦର ମାଧବେତି ଗୋବିନ୍ଦ ଦାମ ଦର ମାଧବେତି। ଏ ଯେଉଁ ରହିଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କୁ ହାସ୍ୟରେ କହିଛନ୍ତି, ଆର ଅର୍ଥ କ'ଣ, ଗୋବିନ୍ଦ ଦାମୋଦର ବୋଲି କହିଲେ କାରଣ କ'ଣ, ଅର୍ଥ କ'ଣ, ଅର୍ଥ ହେଉଛି କ'ଣ, ଗୋବିନ୍ଦ, ଗୋବିନ୍ଦ ଅର୍ଥ ହେଉଛି ଗାଭୀମାନଙ୍କର, ସେ ହେଉଛନ୍ତି ଗାଭୀ, ଗୋ ଅର୍ଥ ହେଉଛି ଗାଭୀ, ଏବଂ ଗୋ ଅର୍ଥ ହେଉଛି ମଧ୍ୟ ଇନ୍ଦ୍ରିୟ। ତେଣୁ ଇଏ ଗାଭୀ ଏବଂ ଇନ୍ଦ୍ରିୟମାନଙ୍କୁ ସେ ଆନନ୍ଦ ପ୍ରଦାନ କରନ୍ତି, ସେଥିପାଇଁ ସେ ଗୋବିନ୍ଦ। କିନ୍ତୁ ଏଠି ଯେଉଁ ଗୋପୀମାନେ କ୍ରନ୍ଦନ କରୁଥିଲେ ଗୋବିନ୍ଦ, ତାହାର ଅର୍ଥ ହେଉଛି କ'ଣ, ଗୋବିନ୍ଦ ମନଶ୍ଚକ୍ଷୁ ମନଶ୍ଚକ୍ଷୁ ଇନ୍ଦ୍ରିୟ ମନଶ୍ଚକ୍ଷୁ ରାଧି ଇନ୍ଦ୍ରିୟ ବୃତ୍ତି ଗଭୀ ସୁୟ ମନ ବୃଷଭେନ୍ଦ୍ର ଇନ୍ଦ୍ରେଣ ସହ, ଆମର ଯେଉଁ ରହିଛି ମନ ଚକ୍ଷୁ ଇତ୍ୟାଦି ଯେଉଁ ରହିଛି, ଆମର ଇନ୍ଦ୍ରିୟମାନେ ସବୁ ଯେଉଁ ରହିଛନ୍ତି, ମନ ହେଉଛି ଶ୍ରେଷ୍ଠ ଇନ୍ଦ୍ରିୟ ଏକାଦଶ ଇନ୍ଦ୍ରିୟ, ଏମାନଙ୍କର ବୃତ୍ତି, ଏମାନେ ଯେଉଁ ଆମର ସବୁ ରହିଛି, ଆମର ସବୁ ଯେଉଁ ରହିଛି ବୃତ୍ତି, ଆମେ ଯେଉଁ ଚକ୍ଷୁରେ ଦେଖୁଛେ କର୍ଣ୍ଣରେ ଶୁଣୁଛେ, ଏଇସବୁ ଯେଉଁ ବୃତ୍ତି ସବୁ ରହିଛି, ଇଏ ହେଉଛି ଗଭୀ, ଇଏ ହେଉଛି ଗାଈ, ଏବଂ ଆପଣ ହେଉଛି ସ୍ୱୟଂ ମନ ବୃଷଭ, ଆପଣଙ୍କ ମନ ହେଉଛି ଆମର ବୃଷଭ, ଆମର ସ୍ୱାମୀ ଆମର ପତି ଇନ୍ଦ୍ରେଣ ବୃଷଭେନ୍ଦ୍ରେଣ ବୃଷଭ ରାଜ ଆପଣ ବୃଷଭ ଇନ୍ଦ୍ର। ତେଣୁ ଏଇ ହିସାବରେ ଗୋବିନ୍ଦ ଅର୍ଥ ତୁମେ ଯଦି ଚାଲିଯିବ ଆମେ ମୃତ୍ୟୁବରଣ କରିବୁ, ଏଇଭଳି ଭାବରେ ପ୍ରିୟର କ'ଣ ଯେତେବେଳେ ନାହାନ୍ତି ଅନା ଯେତେବେଳେ ଆବସେନ୍ସରେ ଜଣେ ବଞ୍ଚିପାରିବ ନାହିଁ, ଆମେ ସେ କଥା କହିବା ଆଜି ଭାବିଥିଲି କହିବି ବୋଲି। ଏଇ ଯେଉଁ ରହିଛି ଭଗବାନଙ୍କର ଯେଉଁ ଏଇ ଯେଉଁ ବିରହ ନା ବିରହରେ ବିରହରେ ଏଇସବୁ ରହିଛନ୍ତି, କ୍ରନ୍ଦନ କରୁଛନ୍ତି, ବିରହରେ ଦଶଟି ଦଶା ରହିଛି, ସେଇଟା ଅନ୍ତିମ ଦଶା ହେଉଛି ମୃତ୍ୟୁ। ତେଣୁ ଏଇଠି କହୁଛନ୍ତି ଗୋବିନ୍ଦ ଦାମୋଦର କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା, ମାତରଂ ମା ଜହି ଦାମୋଦର, ମା ବାନ୍ଧିଥିଲେ ତାଙ୍କୁ ଦାମୋଦର ବୋଲି ତାକୁ କୁହାଯାଏ, ଦାମ ଉଦର ଉଦରରେ ବାନ୍ଧିଥିଲେ ତାଙ୍କ ଦାମରେ, ତାଙ୍କ ଉଦରରେ ଦାମକୁ ବାନ୍ଧିଥିଲେ ଦାମୋଦର, ମା ଯଶୋଦା ବାନ୍ଧିଥିଲେ। ତେଣୁ ଦାମୋଦର କହିବାର ଉଦ୍ଦେଶ୍ୟ ମାତରଂ ମା ଜହି, ମାଙ୍କୁ ତୁମେ ହତ୍ୟା କର ନା, ତୁମେ ଯାଇ ଚାଲି ଯାଉଛ, ଏଇମାନେ ଭାବନା ରହିଛି, କ୍ରନ୍ଦନ କରୁଥିଲେ ଗୋବିନ୍ଦ ଦାମୋଦର। ମାଧବ ଶବ୍ଦର ଅର୍ଥ ହେଉଛି, ମାଧବ ଶବ୍ଦର ଅର୍ଥ ହେଉଛି ମାଧବ, ମା କହିଲେ ନା, ମାଧବର ଆଉ ଗୋଟେ ଅର୍ଥ ହେଉଛି କ'ଣ, ରାଧାରାଣୀ, ରାଧାରାଣୀଙ୍କର ସ୍ୱାମୀ ସିଏ, ରାଧା ସ୍ୱାମୀ ମାଧବ, କିନ୍ତୁ ଏଠି ଅର୍ଥ ହେଉଛି ମା କହିଲେ ନା ସ୍ୱାମୀ, ତୁମେ ଆମର ସ୍ୱାମୀ ନୁହଁ, ତୁମେ ଆମର ଯଦି ସ୍ୱାମୀ ହେଇଥାନ୍ତ ତୁମର ଅଧିକାର ଥିଲା ତୁମେ ଆମକୁ ହତ୍ୟା କରିପାରିଥାନ୍ତ, କିନ୍ତୁ ତୁମେ ଆମର ସ୍ୱାମୀ ନୁହଁ, ତେଣୁ ତୁମେ ଆମକୁ ହତ୍ୟା କର ନା, ଆମକୁ ମୃତ୍ୟୁ ପାଖକୁ ଠେଲି ଦିଅ ନା, ଏଇଭଳି ଭାବରେ ଏଇ ଧାରଣାରେ ଏଇ ଭାବରେ ଏଇସବୁ ବୋଲିଛନ୍ତି ଗୋବିନ୍ଦ ଦାମୋଦର ମାଧବେତୀ। ତେଣୁ ମଗ୍ନ ମୁଧାର ଗୋବିନ୍ଦ, ବର୍ତ୍ତମାନ ଆମେ ସବୁ କ'ଣ ବୁଡ଼ିଗଲୁ, ବୁଡ଼ିଗଲୁ ଭବ ଜଳେ ନାବଦିଅ କୂଳକୁ, ବନ ବାନା ଆଉ କେତେ ବେଳକୁ ବୁଡ଼ିଗଲି ଭବ ଜଳେ ନାବଦିଅ କୂଳକୁ, ପ୍ରଭୁ ନାବଦିଅ କୂଳକୁ, ପତିତ ପାବନ ବାନା ଆଉ କେତେ ବେଳକୁ। ପ୍ରତାପଧନକୁ ଲେଖିଛନ୍ତି ଏଇଟା ପ୍ରତାପଧନ ମହାରାଜ ରଚନା, ଆସିଗଲେ ଭବ ଜଳେ। ତେଣୁ ଏ ଯେଉଁ ରହିଛି ବର୍ତ୍ତମାନ ଆମେ ଉଦ୍ଧାର, ଆମେ ମଗ୍ନ, ଆମେ ବୁଡ଼ିଗଲୁ, ଡୁବି ଯାଉଛୁ, ଡୁବି ଡୁବିକା ଯାଉଛୁ, ଆମକୁ ଉଦ୍ଧାର କରିବ କେବେ, ମଗ୍ନ ଉଦ୍ଧାର ଗୋବିନ୍ଦ ହାତ ଟେକି ଦେଉଛନ୍ତି, ମଗ୍ନ ଉଦ୍ଧାର ଆଉ ଉଦ୍ଧବକୁ କ'ଣ ରକ୍ଷା କରୁନାହାନ୍ତି, ଉଦ୍ଧବ ସେଠି ରହିଛନ୍ତି, ଉଦ୍ଧବ କିଛି କହୁନାହାନ୍ତି, ମଥୁରା ଆଡ଼କୁ ଚାହିଁକିରି ଏଇସବୁ ବୋଲୁଛନ୍ତି, ହାତ ଟେକି ଗୋମାକନ ଉଦ୍ଧାର ଗୋବିନ୍ଦ ଗୋକୁଳଂ ଭୋଜନାର ନବ, ଗୋକୁଳ ସବୁ ବର୍ତ୍ତମାନ ବୃଜିନହର ନବ ସାଗର, ଅନ୍ନବ କହିଲେ ସାଗର, ବୃଜିନା ବୃଜିନା କହିଲେ ଦୁଃଖ, ଦୁଃଖର ଆସ, ଦୁଃଖ ସାଗରରେ ଆମେ ବୁଡ଼ିଗଲୁ, ବୁଡ଼ିଗଲୁ ଆମକୁ ଉଦ୍ଧାର କର ଗୋବିନ୍ଦ, ଭଗ୍ନ ଉଦ୍ଧାର ଗୋବିନ୍ଦ ଗୋକୁଳଂ ବୃଜିନହର ନବ। ଏ ଗୋକୁଳ ବର୍ତ୍ତମାନ ଏଇ ଦୁଃଖ ସାଗରରେ ସବୁ ବୁଡ଼ି ଯାଉଛି, ଆଉ କେହି ବଞ୍ଚିବେ ନାହିଁ, ମୃତ୍ୟୁବରଣ କରିବେ, ଏଇ ଟୀକାରେ ସବୁ ରହିଛି କଥା। ବୁଝନା ନବାଦ ବିଶ୍ୱନାଥ ଚକ୍ରବର୍ତ୍ତୀଙ୍କୁ କହୁଛନ୍ତି ଶ୍ଳୋକର ଭାଷ୍ୟରେ, ଇଏ 51-52 ଦୁଇଟା ଯାକର ଶ୍ଳୋକର ଭାବାର୍ଥ ଦେଇଛନ୍ତି, ତେଣୁ 51ଟା ଆମେ କହିଯାଇଛେ, ତେଣୁ ଏଇଠି ଯେଉଁ କହୁଛନ୍ତି 52 ଶ୍ଳୋକର ଭାଷ୍ୟରେ, ତେଣୁ ଦେଖିଲେ ଉଦ୍ଧବ ତତଶ୍ଚ ଉଦ୍ଧବମପି ଅନାଦୃତ। ଆଉ ପୂର୍ବ ଶ୍ଳୋକରେ ଉଦ୍ଧବ କିଛି କଥା କହିଥିଲେ, କିନ୍ତୁ ବର୍ତ୍ତମାନ ହେ ବୋଲି କହିଲେ ନା, ଯେଉଁ ବିଷ୍ମରାମ ହେ କେମିତି ତାଙ୍କୁ ଭୁଲିବା ବୋଲି କହିଥିଲେ, ଆଉ ଉଦ୍ଧବଙ୍କୁ ଚାହିଁଲେ ନାହିଁ, ମଥୁରା ଆଡ଼କୁ ଚାହିଁଲେ, ମଥୁରା ଆଡ଼କୁ ଚାହିଁକିରି ଏଠି କୁହାଯାଉଛି, ପରମାର୍ତ୍ତା ବହୁତ ଦୁଃଖରେ ବହୁତ ଆର୍ତ୍ତିରେ ପରମାର୍ଥା ମଥୁରାଭିମୁଖୀ ଭବନ୍ତ୍ୟା, ମଥୁରା ଆଡ଼କୁ ଲକ୍ଷ୍ୟ କରିକିରି, ମଥୁରା ଆଡ଼ୁ ନନ୍ଦଗାଁରୁ ମଥୁରା ଆଡ଼କୁ ଲକ୍ଷ୍ୟ କରିକିରି କ'ଣ କରୁଛନ୍ତି, ହୃତତ୍ୱାତ୍ ଇତ୍ୟାହୁ ସରି ମଧୁମିକା କୃଷ୍ଣାଭିମୁଖେ ନେଇବ, କୃଷ୍ଣ ମଥୁରାରେ ରହିଛନ୍ତି, ତେଣୁ ମଥୁରା ଆଡ଼କୁ ମୁଖ କରିକିରି ମୁଖେ ନେଇବ, ସମ୍ବୋଧୟନ୍ତ୍ୟ କୃଷ୍ଣଙ୍କୁ ସମ୍ବୋଧନ କରି କହୁଛନ୍ତି, ସଦୈନ୍ୟ ରୋଦନ ମାହୁ ରୋଦନ କରି କହୁଛନ୍ତି, ଏଇଟା ରୋଦନ କରି କହୁଛେ, ଆମେ ତ ହସି ହସି କରି କହୁଛେ, କିନ୍ତୁ ସେ କ୍ରନ୍ଦନ କରି କହୁଛନ୍ତି, ଦୈନ୍ୟ ରୋଦନ ମାହୁ, ରୋଦନ ମାନେ ଉଚ୍ଚ ସ୍ୱରରେ କ୍ରନ୍ଦନ, ରୋଦନ ଉଚ୍ଚ ସ୍ୱରରେ କ୍ରନ୍ଦନ କରିବା, ରୋଦନ ସଦନ ଶହେ ଦୈନ୍ୟ, ବହୁତ ଦୈନ୍ୟରେ, ବହୁତ ଦୈନ୍ୟରେ ଏଇଭଳି ଭାବରେ ତାଙ୍କ ଗର୍ବ ନୁହଁ, ଆମେ ବହୁତ ବଡ଼ କ'ଣ ଭକ୍ତ, ବହୁତ ବଡ଼ ଭକ୍ତ, ଆମେ ସବୁଠୁ ଶ୍ରେଷ୍ଠ ଭକ୍ତ, ଏଇ ଗର୍ବ ନୁହଁ, ଦୈନ୍ୟ ଆମେ କିଛି ନୁହଁ, ଆମର କିଛି ଭକ୍ତି ନାହିଁ, ଏଇଭଳି ଭାବରେ ଉଚ୍ଚ ସ୍ୱରରେ କ୍ରନ୍ଦନ କରି ଆଉ ଉଦ୍ଧବଙ୍କୁ ଭୁଲିଗଲେ, ଏଠି କ୍ରନ୍ଦନ କରିବା ପାଇଁ ଲାଗିଲେ, ଉଦ୍ଧବ ସେଠୁ ଆଉ ଗୋଟେ ସନ୍ଦେଶ ଦେବେ ଆଉ ଶୁଣିବା, ବହୁତ ସନ୍ଦେଶ ରହିଛି ତାଙ୍କ ପାଖରେ, ମତ ସନ୍ଦେଶ ହେଇ, ତେଣୁ ଏଇ ଯେଉଁ କ୍ରନ୍ଦନ କଲେ, ସଦୈନ୍ୟ ରୋଦନ ମାହୁ ହେ କୃଷ୍ଣ କହୁଛନ୍ତି କ'ଣ, ହେ କୃଷ୍ଣ ଅଯୋଗ୍ୟାନାମ ଅପି ଅସ୍ମାକମ୍ ଚିତ୍ତାକର୍ଷକ। ଏଠି ତ କୃଷ୍ଣ ଶବ୍ଦ ନାହିଁ, କାହିଁକି କୃଷ୍ଣ କହିଲେ, ନାଥ ନାଥ କହିଲେ କୃଷ୍ଣଙ୍କୁ ସ୍ମରଣ କରୁଛନ୍ତି, ସେଇଥିପାଇଁ ବୋଧେ, ନାଥ ଆମେ ଅଯୋଗ୍ୟ, ଆମେ ଅଯୋଗ୍ୟ, ଅଯୋଗ୍ୟାନାମ ଅପି ଅସ୍ମାକମ୍ ଚିତ୍ତାକର୍ଷକ, କିନ୍ତୁ ଆମେ ଯଦିଓ ଅଯୋଗ୍ୟ, ଭଗବାନ ହେଉଛନ୍ତି କୃଷ୍ଣ ଅର୍ଥ ହେଉଛନ୍ତି ଆକର୍ଷଣ କରିବେ, କିନ୍ତୁ ସମସ୍ତେ କ'ଣ ଆକର୍ଷିତ ହେଉଛନ୍ତି, ଯେଉଁମାନେ ଯୋଗ୍ୟ ଭଗବାନ କଥା କେତେଜଣ ଶୁଣି ଭଲ ଲାଗୁଛି, ଭଗବାନ କଥା, ଭଗବାନ କଥା ଯେଉଁମାନେ ଭଲ ଲାଗୁନି ମାନେ କୃଷ୍ଣ ଆକର୍ଷଣ କରୁନାହାନ୍ତି ତାଙ୍କୁ, ଅଯୋଗ୍ୟ ସେମାନେ, କିନ୍ତୁ ଗୋପୀମାନେ ବହୁତ ଦୈନ୍ୟରେ କହୁଛନ୍ତି ଆମେ ଅଯୋଗ୍ୟ, ଅଯୋଗ୍ୟାନାମପି ଅସ୍ମାକମ୍ ଚିତ୍ତାକର୍ଷକ, କିନ୍ତୁ ଆମେ ଅଯୋଗ୍ୟ ହେଲେ ମଧ୍ୟ ଆପଣଙ୍କର କୃପା ଆମର ଚିତ୍ତକୁ ଆପଣ ଆକର୍ଷଣ କରୁଛନ୍ତି, ଚିତ୍ତାକର୍ଷକ, ହେ ରମାନାଥ, ହେ ନାଥ ହେ ରମାନାଥ ବୋଲି କୁହାଗଲା, ଆଉ ବୋଧେ କେଉଁ ଶ୍ଳୋକରେ କୃଷ୍ଣ ରହିଛି, ସେଥିପାଇଁ ବିଶ୍ୱନାଥ ଚକ୍ରବର୍ତ୍ତୀଟା କହୁଛନ୍ତି, ଯାହା ବି ହେଉ ରମାନାଥ କହିବାର ଉଦ୍ଦେଶ୍ୟ ହେଉଛି କ'ଣ, ରମୟାପି ନାଥ ନାଥ୍ୟମାନମ, ରମ୍ୟାପି ନାଥ୍ୟମାନମ ଅଦ୍ଭୁତ ମାଧୁର୍ଯ୍ୟ ରସ ବିଳାସୀ ବିଳାସାଦି ମହାସମ୍ପଦେ, ରମଣ ଶ୍ରେଷ୍ଠ, ସେ ରାଧା ରମଣ, ରମଣ ଶ୍ରେଷ୍ଠ, ସେ ପ୍ରକୃତରେ ଉପଭୋଗ କରି ସେ ପ୍ରକୃତରେ ଆନନ୍ଦ ପ୍ରଦାନ କରିବେ, ରମଣ ଶ୍ରେଷ୍ଠ ସିଏ, ତେଣୁ ହେ ରମାନାଥ ଶବ୍ଦର ଅର୍ଥ ଏଠି ଲକ୍ଷ୍ମୀ ବୁଝାଉ ନାହିଁ, ଏଠି ରମୟାପି ତେ ତାଙ୍କୁ ଆନନ୍ଦ ଦେଉଥିଲେ, ରାସଲୀଳାକୁ ସ୍ମରଣ କରୁଛନ୍ତି, ତେ ଆନନ୍ଦ ଗୋଟିଏ ବ୍ରହ୍ମରାତ୍ରି ତାଙ୍କୁ ଗୋଟିଏ ମୁହୂର୍ତ୍ତ ଭଳି ଲାଗିଗଲା, ତେଣୁ ରମୟାପି ନାଥ୍ୟମାନ ଅଦ୍ଭୁତ ମାଧୁର୍ଯ୍ୟ ରସ ବିଳାସାଦି ମହାସମ୍ପଦ। ଏ ରାସଲୀଳାର କଥା ବହୁତ ଜିନିଷ ରହିଛି, ନୁହଁ ଖାଲି ନୃତ୍ୟ କରୁଥିଲେ, ବହୁତ କଥା ସେଠି ରହିଛି, ବହୁତ ତାଙ୍କର ଯାହା ସବୁ ଆବଶ୍ୟକତା, ଯାହା ଯେତେବେଳେ ଦରକାର ସବୁ ମିଳୁଥିଲା। ହଁ, ଗୋଟିଏ ବ୍ରହ୍ମରାତ୍ରି ଚାଲିଗଲା, କ'ଣ ବିନା ଖାଇବା ପିଇବା ଏସବୁ କିଛି କରିକିରି ସବୁ ହେଇଗଲା କି, ସବୁ ସେଠି ବ୍ୟବସ୍ଥା ହେଇଯାଇଥିଲା। ଭଗବାନ ସେ ସବୁ ଐଶ୍ୱର୍ଯ୍ୟ ରହିଛି, ସମସ୍ତଙ୍କ ପାଇଁ ଗୋଟେ ଗୋଟେ ଫ୍ଲାଟ୍ ହେଇଗଲା ସେଠି, ସବୁ ବିଶ୍ରାମ ନେଲେ, ଟିକେ ଖାଦ୍ୟ ଗ୍ରହଣ କଲେ, ପାନୀୟ ଗ୍ରହଣ କଲେ, ସବୁ ଏଇଭଳି ଭାବରେ ସବୁ ପ୍ରକାର କଥା ହେଇଛି ତା ଭିତରେ। ହଁ, ସବୁ ଜିନିଷ ବ୍ୟକ୍ତ ହେଇନାହିଁ, ବହୁତ କଥା ରହିଛି। ସେଠି କୁହାଯାଉଛି ନା, ଅଦ୍ଭୁତ ମାଧୁର୍ଯ୍ୟ ରସ ବିଳାସ ଆଦି ମହାସମ୍ପଦ ସବୁ କୃଷ୍ଣ ପ୍ରଦାନ କରୁଥିଲେ ତାଙ୍କୁ, ଏଇଭଳି ଆନନ୍ଦରେ ସେମାନେ ରହିଥିଲେ। ହେ ବ୍ରଜନାଥ, ବ୍ରଜନାଥ କହିବାର ଉଦ୍ଦେଶ୍ୟ ହେଉଛି ବ୍ରଜସ୍ଥା ନାଥ, ବ୍ରଜର ହେଉଛନ୍ତି ତୁମେ ନାଥ। ହେ ଆର୍ତ୍ତି ନାଶନ, ସେ ଆର୍ତ୍ତି ଦୁଃଖକୁ ଦୂର କରନ୍ତି, ସେ ଆର୍ତ୍ତି ନାଶନ। ପୂର୍ବଂ ଗୋବର୍ଦ୍ଧନଂ ଧୃତ୍ୱା, ଆଗରୁ ଯେମିତି ବର୍ତ୍ତମାନ ସାତ ବର୍ଷ ଯେତେବେଳେ ହେଇଥିଲେ, ଏ ଲୀଳାଟି ହେଇଥିଲା, ଗୋବର୍ଦ୍ଧନକୁ ଧାରଣ କରିଥିଲେ, ଗୋବର୍ଦ୍ଧନ ଧୃତ୍ୱା ଇନ୍ଦ୍ର କୃତାନା ଆର୍ତ୍ତି ମନାଶୟତ, ଇନ୍ଦ୍ର ସେତେବେଳେ ଦୁଃଖ ଦେଇଥିଲେ, ବ୍ରଜବାସୀମାନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରିଥିଲେ, ଇନ୍ଦ୍ର କରିଥିଲେ, କିନ୍ତୁ ସିଏ ରକ୍ଷା କରିଥିଲେ। ଭବାନ ଇତ୍ୟର୍ଥ, ତେଣୁ ବ୍ରଜନାଥ, ସମସ୍ତ ବ୍ରଜବାସୀମାନଙ୍କୁ ସେ ରକ୍ଷା କରିଥିଲେ, କିନ୍ତୁ ବ୍ରଜନାଥ ଶବ୍ଦ ବ୍ୟବହାର କରାଯାଉଛି, ସେ କଥା ମନେ ପଡ଼ିଯାଉଛି। ବ୍ରଜନାଥ ଯେତେବେଳେ କହୁଛନ୍ତି, ସେତେବେଳେ ସେ ମନେ ପଡ଼ିଯାଉଛି, ସେ ଗୋବର୍ଦ୍ଧନ ଲୀଳାଟି ମନେ ପଡ଼ିଯାଉଛି, ତେଣୁ ତାଙ୍କର ଭାବକୁ ଲକ୍ଷ୍ୟ କରି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତାଙ୍କର ଟୀକାରେ କଥା କହିଛନ୍ତି। ସମ୍ପ୍ରତି ତୁ ତ୍ୱଦ୍ବିରହାଦେବ ସର୍ବତୋପି ଅଧିକେ ବୃଜିନ ମାର୍ଣ୍ଣବ, ହଁ, କିନ୍ତୁ ବର୍ତ୍ତମାନ ଇନ୍ଦ୍ର ଯେତିକି ଦୁଃଖ ଦେଉନଥିଲେ, ତାଠୁ ଅଧିକ ଦୁଃଖ ତୁମେ ଦେଉଛ। ସମ୍ପ୍ରତି ତ୍ୱଦ୍ବିରହାଣବ, ବିରହ ସାଗରରେ ବର୍ତ୍ତମାନ ଉଗୁଟୁ ହେଉଛନ୍ତି, ବିରହାଣବ ବିରହାଦେବ ସର୍ବତୋପି ଅଧିକେ, ସବୁଠାରୁ ଅଧିକ କଷ୍ଟ ଆମେ ପାଇଲୁଣୁ ତୁମେ ବିରହରେ, ତେଣୁ ସର୍ବତୋପି ଅଧିକ ବୃଜିନ ବୃଜିନସ୍ୟାର ନବ, ବହୁତ ଦୁଃଖ ଆମେ ପାଇଲୁଣୁ ତୁମ ବିରହରେ। ଏବ ଅଦ୍ୟ ଆଜି ଆସ, ସୋ କାଲି ଆସ, ନହେଲେ ନଶ୍ୟଦେବ, ଆମେ ମୃତ୍ୟୁବରଣ କରିବୁ। ଅଦ୍ୟ ବା ସୋ ବା ଆଜି ଆସ, ନହେଲେ କାଲି ଆସ, ନହେଲେ ମୃତ୍ୟୁବରଣ କରିବୁ, ଏଇଭଳି ଭାବରେ ଲକ୍ଷ୍ୟ କରି ଏଇଭଳି ଭାବରେ ତାଙ୍କର ଭାବ ରହିଛି, ଏଇ ଭାବରେ ସେ କଥା କହୁଛନ୍ତି। ତେଣୁ ଭଗବାନ ଆସି ପହଞ୍ଚିଯିବେ, ଆମେ ଶୁଣିବା, ଭଗବାନ ବ୍ୟବସ୍ଥା କରିଦେବେ, ଏଭଳି ଭାବ ମଥୁରା ରହିକି ମଧ୍ୟ ଏଠି ଆସି ପହଞ୍ଚିଯିବେ, ଆମେ ଶୁଣିବା ଏ କଥା, ଏଭଳି ରହିଛି ମେସେଜ ରହିଛି, ଏଭଳି ମେସେଜ ଦେବେ ଉଦ୍ଧବକୁ, ଭାବି ତୁମେ ଆଖି ବନ୍ଦ କରୁନ, ମୁଁ ଆସି ପହଞ୍ଚିବି। ଯେମିତି ହେଇଥିଲା 19 ଅଧ୍ୟାୟରେ, ଦଶମ ସ୍କନ୍ଦ 19 ଅଧ୍ୟାୟରେ, ଯେତେବେଳେ ବ୍ରଜବାସୀମାନଙ୍କ ପାଖରେ ଯେଉଁମାନେ ଥିଲେ ତାଙ୍କ ସାଙ୍ଗ ବାଳକମାନଙ୍କ ପାଖରେ ନିଆଁ ଲାଗିଯାଇଥିଲା, ଖରାଦିନେ ନିଆଁ ଲାଗିଯାଇଥିଲା, ତେଣୁ ତୁମେ କହିଲେ ଆଖି ବୁଝିଦିଅ, ତୁମେ ଠିକ୍ ହେଇଯିବ। ସବୁ ଆଖି ବୁଝିଦେଲେ ମୁଞ୍ଜାହାଟରୁ ଆସି ପହଞ୍ଚିଗଲେ, କେଉଁଠି ଆମର ଯେଉଁ ରହିଛି ଭାଣ୍ଡିରେ ବଟ ପାଖରେ ପହଞ୍ଚିଗଲେ, ଶୀତଳ ଛାୟା ଆସି ପହଞ୍ଚିଗଲା, ନିଆଁରୁ ଉଦ୍ଧାର ହେଇଗଲେ, ଗାଭୀମାନେ ଉଦ୍ଧାର ହେଇଗଲେ, ବ୍ରଜବାସୀମାନେ ଉଦ୍ଧାର ହେଇଗଲେ, ସାଙ୍ଗ ବାଳକମାନେ ଉଦ୍ଧାର ହେଇଗଲେ, ତେଣୁ ସେଠୁ କେମିତି ଆସିଲେ, ସେସବୁ ସବୁ ବ୍ୟବସ୍ଥା ହେଇଗଲା, ବର୍ତ୍ତମାନ ସେୟା ହେବ, ଆମେ ଶୁଣିବା। ଏଭଳି ଅଧର୍ଯ୍ୟ ହେଇକି ରହିଛନ୍ତି, ମୃତ୍ୟୁବରଣ କରିବା ପାଇଁ ସଂକଳ୍ପ ହେଇଗଲାଣି ତାଙ୍କର, ଆଜି ମୃତ୍ୟୁବରଣ କରିବୁ, ଆଜି ନ ଆସିଲେ, ଆଜି କୌଣସି ମଧ୍ୟ ଯଦି ଜୀବନ ଧାରଣ କରିଯିବୁ, କାଲି ଯଦି ନ ଆସିବୁ ମୃତ୍ୟୁବରଣ କରିବୁ, ସେ କଥା କହୁ ଅଧ୍ୟ। ଆମେ ସେଇଟା ବିରହର ଯେଉଁ ରହିଛି, ଏ 10ଟି ଅବସ୍ଥା ରହିଛି, ଅନ୍ତିମ ଅବସ୍ଥା ହେଉଛି ମୃତ୍ୟୁ। ଅଧ୍ୟ ଶୋଭା ନଶ୍ୟଦେବ ଗୋକୁଳଂ ସ୍ୱୟଂ ଏବ ଅଗତ୍ୟ ଆଗତ୍ୟ ଉଦ୍ଧାର, ନିଜେ ଆସିକି ଉଦ୍ଧାର କଲେ କ'ଣ, ଏ ଯେଉଁ ଆଙ୍କୁ ସବୁ ନିଅ, ଏଠୁ ନେଇ ହଟେଇ ଦିଅ, ଏ ଉଦ୍ଧବକୁ ନେଇକି କ'ଣ, ଉଦ୍ଧବ ସନ୍ଦେଶ କ'ଣ ଆଙ୍କୁ ଦେବେ, ଏ କଥା ଭାବ ହେଉଛି ଏଇଟା। ହେ ଗୋବିନ୍ଦ, ସୋ ପାଳିତ ଚରି, ତୁମେ ହେଉଛ ଆମର ବୃଷଭ, ଆମେ ତୁମର ଗାଭୀ, ତୁମେ ଆମକୁ ପାଳନ କରୁଛ, ସ୍ୱୟ ଗଭୀ ବିନ୍ଦସ୍ୱ, ଆପଣଙ୍କର ଗାଭୀମାନଙ୍କୁ ରକ୍ଷା କରନ୍ତୁ। ଅଳଂ ଦୂତ ପ୍ରସ୍ଥାପନ ହେଇଛି ଭାବ, ତୁମେ ଯେଉଁ ପଠେଇଲେ ଦୂତକୁ ବହୁତ ବହୁତ ହେଇଗଲା, ତେଣୁ ତୁମେ ନିଜେ ଆସ, ଆଉ ଆମେ ରକ୍ଷା ବଞ୍ଚିପାରିବୁ ନାହିଁ, ଏଇଭଳି ଭାବରେ ଯେତେବେଳେ କହିବେ, ସେତେବେଳେ ଭଗବାନ ଆଉ ଗୋଟେ ସନ୍ଦେଶ ଦେବେ, ଉଦ୍ଧବ ଦେବେ। ହଁ, ସବୁ ପ୍ରକାର ରହିଛି ତାଙ୍କ ପାଖରେ ରହିଛି, କେଉଁ ଔଷଧ କ'ଣ ସେ ଜାଣିଛନ୍ତି। ହଁ, ଗଗଦରାଜ ବୋଲି କୁହାଯାଉଛି, ଶ୍ରେଷ୍ଠ ଔଷଧ ସିଏ ବାଲା, ଔଷଧବାଲା ସିଏ ଗଗଦରାଜ, ଔଷଧ ଭିତରେ ଔଷଧ ମଧ୍ୟ ମୃତ୍ୟୁବରଣ କରୁଛନ୍ତି, ରୋଗୀ ଯିଏ ଔଷଧ ଖାଇଦେଲେ ବଞ୍ଚିଯିବ ତାହା ନୁହଁ, ମୃତ୍ୟୁବରଣ କରୁଛି, କିନ୍ତୁ ଇଏ ଯେଉଁ ଗଗଦ ଏଥିରେ ଆଉ ମୃତ୍ୟୁ ନାହିଁ, ଆମେ ଗୋଟେ ଲେଖିଥିଲୁ ଭିଡ଼ିଓରେ ଆମେ ଗୋଟେ ହେଇଥିଲା କ'ଣ ବେଷ୍ଟ ମେଡ଼ିସିନ କ'ଣ ଏମିତି ଗୋଟେ ରହିଛି, ଏଥିରେ ମୃତ୍ୟୁ ନାହିଁ, ଏ କ'ଣ ଅମୃତ ଆଉ ମୃତ୍ୟୁ କେଉଁଠି ଆସିବ? ତେଣୁ ସନାତନ ଗୋସ୍ୱାମୀ ତାଙ୍କର ଭାବାର୍ଥରେ କହୁଛନ୍ତି, ଅତ୍ୟନ୍ତ ଆର୍ଥ୍ୟା ପୁନଃ ପୁନଃ ହେ ଶବ୍ଦ, ଏଠି ହେ ଶବ୍ଦ ବହୁତ ଥର କୁହାଯାଇଛି, ହେ ନାଥ, ହେ ରମାନାଥ, ହେ ପ୍ରଜନା, ଏଇ ବୋଲି ହେ ଦୁଇଥର କୁହାଯାଇଛି, ପୁନଃ ପୁନଃ କହିଲେ କାହିଁକି ନା ଅତ୍ୟନ୍ତ ଆର୍ଥା, ବହୁତ ଦୁଃଖରେ କ୍ରନ୍ଦନ କରି, ବହୁତ ଉଚ୍ଚ ସ୍ୱରରେ କ୍ରନ୍ଦନ କରି ଏହିଭଳି ଭାବରେ ଭାବ, କୃଷ୍ଣ ନ ଆସିଲେ ମୃତ୍ୟୁବରଣ କରିଯିବେ, ଏହିଭଳି ଭାବ ଅବସ୍ଥାରେ ରହିଛି, ଏ ଦଶମ ଅବସ୍ଥାରେ ଅଛନ୍ତି। ତେଣୁ ଆସନ୍ତାକାଲି ଆମେ ଶୁଣିବା ଭଗବାନ, ତା ପାଇଁ ରହିଛି ତାଙ୍କର ଔଷଧ, ତାଙ୍କ ପାଖରେ ରହିଛି, ସବୁ ଭଗବାନ ଆସି ଉପସ୍ଥିତ ହୋଇଯିବେ, ରାସକ୍ରୀଡ଼ା ଚାଲିବ, ସେଇ ମୁହୂର୍ତ୍ତରେ ସବୁ ଚାଲିବ ସବୁ କଥା। ତେଣୁ ଆମର ସମୟ ହୋଇଯାଇଛି, ଆମର କଥାଗୁଡ଼ିକ ବିଶ୍ରାମ ଦେବା। ଜୟ ଶ୍ରୀମଦ ଭାଗବତମ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ସାମ୍ବେ ଗୌର ଭକ୍ତ କି, ନିତାଇ ଗୌର ପ୍ରମାନନ୍ଦୀ।